वासुदेवाय
ॐ नमो भगवते वासुदेवाय हरे कृष्ण। श्रीमद् भागवतम दशम स्कंद 20 अध्याय आम कल 28 श्लोक आवृत्ति करते कि कथा कही टास्क दि जाता भगवान जो गिरी कंदर प्रवेश करी क्वचित वनस्पति क्रोड़े गुहायां चाभी बर्षती बर्तमान जो भाव वर्षा होगवान जो गोचारण करुले सखा मान सहित बलदेव सहित वर्षार रक्षा पाया भगवान सब जो बन कौन वृक्ष कंदर रे ना गुंफा मानक सब आश्रय नहीं नौले यहाँ वर्णना कर तेणु 28 श्लोक कहला निर्विश्य भगवान रेमे भगवान सीता भितर प्रवेश करी आनंदित यही भाव आनंद नौकरी कौन नौ आनंद ना कंद मूल फलासन कंद मूल फल ये सब सी सेवन कर सब खाद्य ग्रहण कर चिंता करेंगे जा कंद मूल भितर कौन तफात रही आचार्य कहते कंद और मूल भितर तफात हो कंदमूल बर्तुत्व दीर्घत्वाभ्याम भेद कंद कहले बर्तु गोलाकार मूल कहले दीर्घ लंबा ये तफात ना दुटाक मटी तले रोचे तेणु वृंदावन में कंदमूल सब मिलूला फल पूर्व वर्णना कर खजुरी एवं जामु यू पक् खजुर जामु यू भगवान ग्रहण करुले युव नहीं भगवान आनंदित होते रेमे भगवान निर्विश भगवान भगवान कहार उद्देश्य हूँ भगवान से तांकर कौन सी शरीर आवश्यकता नहीं आम खाद्य ग्रहण नक से आनंदित हो पारे ना ता नु भगवान हूँ सच्चिदानंद घन आत्मारे आत्माराम से आत्मारे आत्मा और शरीर भी तफात नहीं शरीर हूँ सच्चिदानंद घन शरीर तार खाद्यर आवश्यकता न था कौन सी पूर्ण संपूर्ण से सब पूर्ण से किंतु भगवान ये सब खाद्य ग्रहण करी तंग संग बालक मान सहित बलराम सहित खाद्य ग्रहण करी आनंदित होती भगवान कौन सी खाद्यर आवश्यकता नहीं किंतु भगवान को आम जब खाद्य प्रदान करवा तेल आम ही उपकृत हवा ये लोक मैंने बुझीपारे प्रकृत एमती बहुत भक्त मत बुझीपारती ना तेणु भगवान से आम को बहुत अनुरोध अर्जुन के माध्यम रे आम समस्त को अनुरोध कर समस्त जनसाधारण को अनुरोध कर खाद्य दिय अत्रं पुष्पं फलं तोयं जो मे भक्त्या प्रयच्छति तदहं भक्ति उपहृतम अस्नामि प्रदात्मन भगवान को पूजा करिवा रे कोनसी बहुत किसी असुविधा ना जड़े दरिद्रतम व्यक्ति भगवान को पूजा करें अन्य पक्षरे देवता मान को पूजा हो बहुत कष्ट साध्य किंतु भगवान पूजा से कहले अर्जुन भगवान पूजा जो स्थान में यह सब मिल चारोटि जिनस कहले भगवान यही चारोटि जिनस मत दे मोर पूजा पत्रटे देपर पुष्पटे देपर फलटे देपर फूल टे देपर पाणी मुंडे देपर ये सब बहुत सहज सुलभ सबुठ मिले ये दरिद्रतम व्यक्ति हेल्ले सब नहब ना जेकोसी गोटे पदार्थ भी मिलजि कि द्वारा भगवान प्रदान कर भगवान पूजा कर बहुत सुलभ भगवान पूजाटा बहुत सुलभ बहुत सहज जन भगवान पूजा करें भगवान को ये सब जो मगुस भगवान कौश मत दिय तार उद्देश्य होटा को जो भगवान प्रदान करवा आम समस्त प्रकार विष प्रतिक्रिय मुक्त हवा कीड विष तृतीय अध्याय भगवान कहले सकता भगवद गीत यज्ञ शिष्टासन सुतो मुच्यंते सर्व कीड विषयी भुंजते तु अघम पापा जे पतंती आत्मकारण भगवान जब आम खाद्य अर्पण करवा जो खाद्य जो विष प्रतिक्रिया रही से प्रतिक्रिय आम मुक्त हो तेणु आम जदि भगवान को अर्पण नक साधारण सतकड़ा अनुसूचित भाग लोक ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି, ଭଗବାନଙ୍କୁ ଅର୍ପଣ ନ କରି କରୁଛନ୍ତି, ତେଣୁ ସେମାନେ ପାପ ହିଁ ଭକ୍ଷଣ କରନ୍ତି। ଭୁଞ୍ଜନ୍ତି ତୁ ଅହଂ ପାପା, ପାପ ହିଁ ଭକ୍ଷଣ କରନ୍ତି। ଯେ ପଚନ୍ତି ଆତ୍ମ କାରଣାତ୍, ଆଜି ସବୁଠେ ରୋଷେଇ ଚାଲିଥିବ, ସବୁଠେ ଖାଦ୍ୟ ରନ୍ଧନ ହେଉଛି, ବୁର୍ଲା ସହରରେ, ସମ୍ବଲପୁର ସହରରେ, ସାରା ଓଡ଼ିଶା, ସାରା ଭାରତ, ସାରା ପୃଥିବୀରେ। କିନ୍ତୁ କେତେଜଣ ଯେଉଁ ରୋଷେଇ କରୁଛନ୍ତି, ଭଗବାନଙ୍କୁ ଅର୍ପଣ କରୁଛନ୍ତି, ରଘୁନନ୍ଦନ ଧାମ ଯେଉଁଭଳିଆ ରହୁଛି, ଭକ୍ତମାନେ ରୋଷେଇ କରୁଛନ୍ତି, ସେ ରୋଷେଇଟା ମଧ୍ୟ ଭଗବାନଙ୍କ ସେବାରେ ଯାଉଛି, ରୋଷେଇ କଲେ ଭଗବାନଙ୍କୁ ଅର୍ପଣ କଲେ। ତେଣୁ ଭଗବାନ ଏଇଭଳି ଭାବରେ ଦଶମ ସ୍କନ୍ଧ ଏକାଦଶୀ ଅଧ୍ୟାୟରେ ମଧ୍ୟ ସେ କଥା କହିଲେ ସୁଦାମଙ୍କୁ, ଏହି ଶ୍ଳୋକଟି କହିଲେ, ପତ୍ରଂ ପୁଷ୍ପଂ ଫଳଂ ଦ୍ୱୟମ୍। ସେଠି ଆଚାର୍ଯ୍ୟମାନେ ଟୀକାରେ କହନ୍ତି, ଭଗବାନ ଏଭଳି ଭକ୍ତିରେ ବିଭାବିତ ହୋଇଯାଆନ୍ତି, ଭଗବାନ ଅସ୍ନାମି ଯଦି ପ୍ରଶ୍ନ ପଚାରିବେ, ଭଗବାନ କ'ଣ ଫୁଲକୁ ବି ଖାଦ୍ୟ ଖାଆନ୍ତି? ଫୁଲ, ଫୁଲଟା ଶୁଙ୍ଘିବା କଥା, ଅସ୍ନାମି କାହିଁକି କହିଲେ? ନା, ଭଗବାନ ଫୁଲଟାକୁ ମଧ୍ୟ ଖାଇ ଦିଅନ୍ତି, ଭାବ ବିହଳ ହେଇ ଫୁଲଟାକୁ ଯଦି ଆଘ୍ରାଣ କରିବା କଥା, ସେ ଖାଇଦିଅନ୍ତି ଭଗବାନ। ଆଚାର୍ଯ୍ୟମାନେ ଟୀକାରେ କଥା କହିଛନ୍ତି। ତେଣୁ ଯେତେବେଳେ ଭଗବାନ ଯାଇଥିଲେ ଦୁର୍ଯ୍ୟୋଧନ ପାଖକୁ ଯାଇଥିଲେ ଶାନ୍ତି ପ୍ରସ୍ତାବ ନେଇ, ସେ ସମୟରେ ଦୁର୍ଯ୍ୟୋଧନ ଭାବୁଥିଲା ବହୁତ ତାଙ୍କୁ ବହୁତ ବହୁତ ସୁନ୍ଦର ବହୁତ ପ୍ରକାର ଖାଦ୍ୟ ପ୍ରଦାନ କରି, 108 ଭେରାଇଟି ଖାଦ୍ୟ ପ୍ରଦାନ କରି ତାଙ୍କୁ ମୋ ପଟକୁ ଘିନି ଆସିବି, ସେ ମୋ ପଟରେ ହେଇଯିବେ, ପାଣ୍ଡବମାନଙ୍କୁ ଛାଡ଼ିଦେବେ, ସେ ଚିନ୍ତା କରୁଥିଲା ଦୁର୍ଯ୍ୟୋଧନ। ତେଣୁ ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲା, କିନ୍ତୁ ଭଗବାନ ସେଠାକୁ ଗଲେ ନାହିଁ। ଦୁର୍ଯ୍ୟୋଧନେ କୋ ଭୋଗ ନା ଖାୟୋ ରୁଖ ସାକ ବି ଦୁର୍ଘର ଖାୟୋ ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେଶବ ପରିମଳ ହାରି ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ବିଦୁର ଘରକୁ ଯେଉଁ ଗଲେ ବିନା ନିମନ୍ତ୍ରଣରେ ଗଲେ ଭଗବାନ, ଏବଂ କୁହାଯାଏ ବିଦୁର ସେ ସମୟରେ ଗୃହରେ ନଥିଲେ, ତାଙ୍କର ପତ୍ନୀ, ସିଏ ମଧ୍ୟ ଏଭଳି ଭାବେ ଭାବ ବିହୁଳ ହୋଇଯାଇଥିଲେ। ସେ କଦଳୀ କାନ୍ଦିଟେ ଥିଲା, ସେ କଦଳୀକୁ ଚୋପା ସବୁ ଦେଉଛନ୍ତି, କଦଳୀକୁ ଫିଙ୍ଗି ଦେଉଛନ୍ତି। ଏଭଳି ଭାବରେ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି। ସୁଦାମା ଯେଉଁ ନେଇଥିଲେ ତଣ୍ଡୁଳ 4 ମୁଠା ଚିପିଟକ ନେଇଥିଲେ, ସେ କାଖ ଭିତରେ ରହି କାଖ ଝାଳରେ ସେ ବହୁତ ସୁଗନ୍ଧିତ ହୋଇଥିଲା, ସିଏ ସବୁ ମଧ୍ୟ ବହୁତ ମାଗିଥିଲେ, 4ଟି ଗୃହରୁ ଆଣିଥିଲେ ତାଙ୍କ ପତ୍ନୀ, ସବୁ ରିଜେକ୍ଟ ଚୁଡ଼ା ସବୁ ଦେଇଥିଲେ, ସେଇଟାକୁ ଭାଜିକି ଦେଇଥିଲେ ସିଏ। ଭଗବାନ ସେଇଟାକୁ ଖାଇ କେତେ ଆନନ୍ଦିତ ହେଉଛନ୍ତି, ଗୋଟିଏ ମୁଠା ଖାଇ ପୁଣି 2ୟ ମୁଠା ନେବା ପାଇଁ ଯାଉଥିଲେ, ରୁକ୍ମିଣୀ ଦେବୀ ତାଙ୍କ ହାତ ଧରିଦେଲେ, ଏସବୁ କଥା ଭଗବାନ ଏହିଭଳି ଭାବରେ। ସେ ତ ଆପଣ ବୋଲୁଥିଲେ ସେଦିନ, ସେ ତ ଭକତ ଭାବରେ ବନ୍ଧା ତ ଭକତ ଜୀବନ ଧନ ତୋତେ ଖୋଜିଲେ ସେ ତୋତେ ଖୋଜାଇ ସେ ତ ଭକତ ଭାବରେ ବନ୍ଧାରେ ଜୀବନ ଧନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଭକତ ନିମତେ ତୋର ଚକ୍ର ଚିହ୍ନ ଶଙ୍ଖ ଚକ୍ର ଚିହ୍ନ ଏକା ତୋ ଭକତ ଜୀବନ। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କୁ କିଛି ଅର୍ପଣ କଲେ, ଭଗବାନ ସେ ଯେଉଁ ଖାଦ୍ୟ ଗ୍ରହଣ କରିବେ ସେଇଟା ଅମୃତରେ ପରିଣତ, ପ୍ରସାଦରେ ପରିଣତ ହୋଇଯିବ। ଭଗବାନଙ୍କୁ ଭୋଗ ଲଗାଇବା ପୂର୍ବରୁ ସେଇଟା ଭୋଗ, ଭଗବାନଙ୍କୁ ଭୋଗ ଲାଗି ସାରିଲା ପରେ ସେଇଟା ପ୍ରସାଦ ହୋଇଯାଏ। ଏ ବିଷୟରେ ଥରେ ଗୋଟେ କଥା ଅଛି, ଜଗନ୍ନାଥ ମନ୍ଦିରରେ ଜଣେ ଯାଇଥିଲେ, ଜଣେ ନାସ୍ତିକ ବ୍ୟକ୍ତି, କୌଣସି କାରଣ ଜଗନ୍ନାଥ କୃପାପ୍ରାପ୍ତ ହୋଇଥିଲେ, ଯାଇ ପହଞ୍ଚିଥିଲେ, ଜଗନ୍ନାଥ ଭାବୁଥିଲେ ଗୋଟେ ଦାରୁ ମୂର୍ତ୍ତି, ସେ ଦାରୁରେ ତିଆରି ହୋଇଛନ୍ତି, ଦାରୁ ବ୍ରହ୍ମ, ତେଣୁ ସେ ଭଗବାନ ବିଶ୍ୱାସ କରୁନଥିଲେ। କିନ୍ତୁ ସେହି ସମୟରେ ଜଗନ୍ନାଥଙ୍କ କୃପା ସେ ପ୍ରାପ୍ତ ହୋଇଥିଲେ। ସେହି ସମୟରେ ଭୋଗ ଲାଗି ସମୟ ଆସିଯାଇଥିଲା, ଭୋଗ ଲାଗୁଥିଲା, ସୁଆରମାନେ ନାକରେ ସବୁ ଲୁଗା ଭିଡ଼ି ପଟି ପକାଇକି ଯାଉଥିଲେ, ସବୁ ଖାଦ୍ୟ ନେଇକରି ଯାଉଥିଲେ, ସେ ସେଇଠି ଥିଲେ ପାଖରେ। ତାପରେ ଭୋଗ ସରିଲା, ଭୋଗ ସରିଲା ପରେ ଯେତେବେଳେ ପ୍ରସାଦ ବାହାରିଲା,
ସେତେବେଳେ ପୁଣି ସେ ସେଇଠି ଠିଆ ହୋଇଛନ୍ତି। ସେ ଭାବୁଛନ୍ତି ଇଏ କ'ଣ ପ୍ରକୃତରେ ଭଗବାନ, ଇଏ ତ ଦାରୁ ବ୍ରହ୍ମ, ଇଏ ଗୋଟେ କାଠ କାଠର ଖଣ୍ଡେ ଖଣ୍ଡେ କାଠ ମୂର୍ତ୍ତିଟେ। କିନ୍ତୁ ଯେତେବେଳେ ସେସବୁ ପ୍ରସାଦ ଗଲା, ତାର ମହମ ବାସ ଆସିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲା। ଏଇ ଖାଦ୍ୟ ଯାଉଥିଲା, କିଛି ବାସ ତ ନଥିଲା ତାର, ଏବେ କ'ଣ ଫେରିଲା ବେଳକୁ କେତେ ଜାଣିଲା ଏଇ ପ୍ରକୃତରେ ଭଗବାନ। ଭଗବାନ କୌଣସି ନା କୌଣସି ଉପରେ ତାକୁ ଭଗବତ ଉପଲବ୍ଧି କରାଇ ଦେବେ। ଭଗବତ ଉପଲବ୍ଧି କରିବା ପାଇଁ ଲକ୍ଷ ଲକ୍ଷ ଉପାୟ ଅଛି। କପିଳଦେବ ମା ଦେବତୀ କହିଲେ ଅନେକ ଉପାୟ ଅଛି ଭକ୍ତି କରିବାରେ। ଯେତେ ଭକ୍ତ ଅଛନ୍ତି ତାଙ୍କ ଭାବ ଅନୁସାରେ ଭକ୍ତି କରାଯିବ, ତଥାପି ଭକ୍ତିର କଥା ଉପାୟ ସବୁ ଦେଇଛନ୍ତି ଦ୍ୱିତୀୟ ସ୍କନ୍ଦ 25 ଅଧ୍ୟାୟରେ। ତେଣୁ ଭଗବାନ ଏଇଭଳି ଭାବରେ କନ୍ଦମୂଳ ଫଳାସନ, କନ୍ଦମୂଳ ଫଳ ଗ୍ରହଣ କରୁଛନ୍ତି। ଭଗବାନ କିଛି ଆବଶ୍ୟକତା ନାହିଁ, କିନ୍ତୁ ଭଗବାନ ପ୍ରଦାନ ଭକ୍ତିରେ, ସେଥିପାଇଁ ଭକ୍ତି ଶବ୍ଦଟି ଦୁଇଥର ବ୍ୟବହାର କରାଯାଇଛି। ଭକ୍ତିରେ ଯଦି ଆମେ ଭଗବାନଙ୍କୁ ଦେବା, ଭଗବାନ ସେଇଟା ଗ୍ରହଣ କରିବେ। ତେଣୁ ଆମେ ଯେତେବେଳେ ଭକ୍ତିରେ ଅର୍ପଣ କରୁଛେ ଗୃହସ୍ଥମାନେ, ସେତେବେଳେ ଆମେ ଚିନ୍ତା କରିବା କଥା ଭଗବାନ ନିଜେ କହିଛନ୍ତି ଭକ୍ତିରେ ସେ ଗ୍ରହଣ କରିବେ ବୋଲି। ତାହେଲେ କାହିଁକି ଭକ୍ତି ଭଗବାନ କାହିଁକି ଗ୍ରହଣ କରୁନାହାନ୍ତି ବୋଲି ଆମେ ଚିନ୍ତା କରିବା। ଯେଉଁ ଖାଦ୍ୟ ଅର୍ପଣ କରିବା, ଯଦି ଭକ୍ତିର ସହିତ ସମର୍ପଣ ହୋଇକରି ଭଗବାନଙ୍କୁ ଅର୍ପଣ କରିବା ଖାଦ୍ୟ, ତାହେଲେ ଭଗବାନ ସେ ଗ୍ରହଣ କରିବେ। ଏଇଟା ପ୍ରସାଦରେ ପରିଣତ ହେଇଛି। ପ୍ରସାଦ ସର୍ବ ଦୁଃଖାନାମ ହାନିରସ୍ୟ ପ୍ରଜାତେ ପ୍ରସନ୍ନ ଚେତସୁ ଆସୁ ବୁଦ୍ଧିଂ ପର୍ଯ୍ୟପ୍ରତିଷ୍ଠତେ। ପ୍ରସାଦ ପ୍ରାପ୍ତ ହେଲେ, ପ୍ରସାଦ ଆମେ ଖାଇଲା ମାନେ କ'ଣ ହେବ, ସମସ୍ତ ଦୁଃଖରୁ ଆମେ ଦୂର ହୋଇଯିବା, ସମସ୍ତ ହାନିରସ୍ୟ ପ୍ରଜାତେ, ଏବଂ ଆମେ ପ୍ରସନ୍ନ ହୋଇଯିବା। ପ୍ରସନ୍ନ ଚେତସୁ ଆସୁ ବୁଦ୍ଧିଂ, ଆମର ବୁଦ୍ଧି ପ୍ରକୃତରେ ବୁଦ୍ଧି ଆସିବ, ଆମେ ଭଗବାନଙ୍କୁ ଜାଣିପାରିବା। ସେଇ ବୁଦ୍ଧି ସାହାଯ୍ୟରେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଭାବାର୍ଥରେ ରୂପନାଥ ମହାରାଜ କହୁଛନ୍ତି, ଶ୍ରୀ ସନାତନ ଗୋସ୍ୱାମୀ ବିଶ୍ଳେଷଣ କରିଛନ୍ତି ଯେ ବର୍ଷା ସମୟରେ କନ୍ଦ ଓ ଫଳଗୁଡ଼ିକ ଅତ୍ୟନ୍ତ ନରମ ଓ ସୁସ୍ୱାଦ ହୁଏ, ଏବଂ ଶ୍ରୀକୃଷ୍ଣ ବଣରେ ପ୍ରାପ୍ତ ବନ୍ୟ ଫଳ ସହିତ ସେଗୁଡ଼ିକ ଭକ୍ଷଣ କରନ୍ତି। ଶ୍ରୀକୃଷ୍ଣ ତାଙ୍କର ଅଳ୍ପ ବୟସ୍କ ସଖାମାନେ ଏକ ଗଛ କୋଡ଼ରେ କିମ୍ବା ଏକ ଗୁହା ମଧ୍ୟରେ ବସି ରହନ୍ତି, ଏବଂ ବୃଷ୍ଟି ବନ୍ଦ ହେବା ପାଇଁ ଅପେକ୍ଷା କରି ଲୀଳା ଉପଭୋଗ କରନ୍ତି। ଭଗବାନ, ଆମର ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଏଇ ବର୍ଷା ଋତୁରେ ମଧ୍ୟ ବର୍ଣ୍ଣନା ଚାଲିଛି, ତେଣୁ ଆମକୁ ଜାଣିବା ପାଇଁ ସହଜ ହେବ। ଏଇଭଳି ଭାବରେ ବର୍ଷା ହେଉଥିଲା, ଭଗବାନ ଯେତେବେଳେ ଗଛ କୋରଡ଼ରେ ବା ଗୁହା କନ୍ଦର ଭିତରେ ରହି ଏଇସବୁ ଆସ୍ୱାଦନଙ୍କର ଫଳ ଇତ୍ୟାଦି ଭକ୍ଷଣ କରୁଥିଲେ ଭଗବାନ। ଏଇଭଳି ଭାବରେ ଲୀଳା ଚାଲିଛନ୍ତି। ଆମେ କାଲି କଥା କହିଥିଲେ, ଶ୍ଳୋକଟିକୁ ଅଳ୍ପ କହିଥିଲେ, ତେଣୁ ଯାହା ହେଉ, ପରବର୍ତ୍ତୀ ଶ୍ଳୋକ 29 କୁହାଯାଉଛି, ଦଧ୍ୟୋଦନ ସମାନୀତଂ ଶିଳାୟାଂ ଶରୀରାନ୍ତିକେ ସମ୍ଭୋଜନୀୟୈର୍ବୁଭୁଜେ ଗୋପୈ ସଂକର୍ଷଣାନ୍ୱିତ। ଭଗବାନ ଦଧ୍ୟୋଦନ, ଭଗବାନ 52 ଥର ଖାଦ୍ୟ ଗ୍ରହଣ କରନ୍ତି, 52 ବାର ବୋଲି କୁହାଯାଏ। ଯେଉଁ ରହିଛନ୍ତି ଜଗନ୍ନାଥ ମନ୍ଦିରରେ 56 ପୌଟି, 56 ପୌଟି, ଗୋଟେ ପୌଟି ହେଉଛି ଗୋଟେ ଗୌଣ ଗୌଣୀ 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 ନାହିଁ, 56 ପୌଟି ମାନେ 56 କୁଇଣ୍ଟାଲ, ସେତିକି ହେବ 56 କୁଇଣ୍ଟାଲ ପ୍ରତି ଥରକରେ ଖାଆନ୍ତି, ଗୋଟେ ଥରକେ 56 କୁଇଣ୍ଟାଲ। ଏଇଭଳିଆ 52 ଥର ଭଗବାନ 56 56 ପୌଟିକୁ କୁହାଯାଏନି, 56 ପୌଟି, ହଁ ଦେଖିବା ସେଇଟା ଦେଖିବା। ଆମର ଯେତେବେଳେ ମହାପ୍ରଭୁ ଯାଇଥିଲେ ପୁରୀରେ ଥିଲେ, ସେ ସେମାନେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଖାଦ୍ୟ ପାଇଁ ଭକ୍ଷା କରିବା ପାଇଁ ନିମନ୍ତ୍ରଣ କରିଥିଲେ, ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ତାଙ୍କୁ ଖାଦ୍ୟ ସବୁ ଦେଉଛନ୍ତି, ମହାପ୍ରଭୁ କହିଲେ ଏତେ ଖାଦ୍ୟ, ତେଣୁ ସନ୍ନ୍ୟାସୀ ମୁଁ ଏତେ ଖାଦ୍ୟ ଖାଇବି ନା ପ୍ରଭୁ, ଆମେ ଜାଣିଛୁ ଆପଣ କେତେ ଖାଦ୍ୟ ଗ୍ରହଣ କରନ୍ତି। ସେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି, ସବୁ ଗୃହରେ ଆପଣ ଖାଦ୍ୟ ଗ୍ରହଣ କରୁଛନ୍ତି। ଲକ୍ଷ୍ମୀମାନେ 16108 ରାଣୀ ଆପଣଙ୍କର ଦ୍ୱାରକାରେ, 16108 ରାଣୀ ଆପଣଙ୍କୁ ଖାଦ୍ୟ ଦେଉଛନ୍ତି, ଆପଣ ଗ୍ରହଣ କରୁଛନ୍ତି। ଯେତେ ଦୁନିଆରେ ଯେତେ ଭକ୍ତ ଅଛନ୍ତି ସମସ୍ତେ ଆପଣଙ୍କୁ ଖାଦ୍ୟ ଗ୍ରହଣ ଦେଉଛନ୍ତି, ଆପଣ ଗ୍ରହଣ କରୁଛନ୍ତି। ଖାଲି ଜଗନ୍ନାଥ ମନ୍ଦିରରେ ଏ ଯେଉଁ ରହିଛି 56 ପୌଟି ଯେଉଁ କୁହାଯାଏ, 56 ପୌଟି ବୋଲି କୁହାଯାଏ ନା, 56 ପୌଟି ମାନେ ଗୋଟେ ପୌଟି ହେଉଛି ଗୋଟେ କୁଇଣ୍ଟାଲ ପାଖାପାଖି, ତେଣୁ 56 କୁଇଣ୍ଟାଲ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି 52 ଥର। ତେଣୁ ଇଏ ଆମେ ଜାଣିଛୁ ଆପଣ କେତେ ଖାଆନ୍ତି, ତେଣୁ ଇଏ କିଛି ନୁହଁ, ସାମାନ୍ୟ ଆପଣ ଗୋଟେ ଟିଫିନ୍ ବି ହେବ ନାହିଁ। ଏଇଭଳି ଭାବରେ ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି, ତେଣୁ ଏବେ ତାଙ୍କର ଦଧି ଦଧି ଉଦନ ଦଧି ଭାତ ଭଗବାନଙ୍କ ଦହି ଦୟନ ଭଗବାନଙ୍କ ପ୍ରିୟ ଦୟନ ତେଣୁ ଦଧ୍ୟୋଦନ ସମାନିତ ଦଧ୍ୟୋଦନ ତାଙ୍କର ସେତେବେଳେ ଆସନ୍ତି କେତେବେଳେ ପ୍ରସାଦ ଆଣନ୍ତି କେତେବେଳେ ଖାଦ୍ୟ ଆଣନ୍ତି ନହେଲେ କେତେବେଳେ ମଧ୍ୟ ତାଙ୍କ ପାଇଁ ଦିଆଯାଏ ଦଧ୍ୟୋଦନ ସମାନିତ ତାଙ୍କର ସମୟ ହୋଇଗଲେ ଲଞ୍ଚ ଟାଇମ୍ ହୋଇଗଲା ଦଧ୍ୟୋଦନ ଆସି ପହଞ୍ଚିଯିବ ତେଣୁ ଦଧ୍ୟ ଦହି ଅନ୍ନ ଇତ୍ୟାଦି ସବୁ ରହିଛି ବିଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ପ୍ରକାର ଆଚାର ବିଭିନ୍ନ ପ୍ରକାର ଖାଦ୍ୟ ସବୁ ଆମର ଭକ୍ତିମନ ଠାକୁର କହିଲେ କେତେ ଖାଦ୍ୟ ରହିଛି ସବୁ
ଗଜଭକତବତ୍ସଳ ଶ୍ରୀ ଗୌର ହରି ଶ୍ରୀ ଗୌର ହରି ସୋଇ ଗୋଷ୍ଠ ବିହାରି ନନ୍ଦ ଯଶୋମତି ଚିତ ହରି ଭଜ ଭକତ ବସଳ ଶ୍ରୀ ଗୌର ହରି
କେତେ ପ୍ରକାର ଖାଦ୍ୟ
ରାଧିକାର ପକ୍ୱାନ ବିବିଧ ବ୍ୟଞ୍ଜନ ପରମାନନ୍ଦେ କୃଷ୍ଣ କରେନ ଭୋଜନ ଭଜ ଭକତ ବସଳ ଶ୍ରୀ ଗୌର ହରି
କ'ଣ ସବୁ ଖାଦ୍ୟ ଅନେକ ପ୍ରକାର କେତେ ପ୍ରକାର ଖାଦ୍ୟ ଆମେ ଥରେ ଯାଇଥିଲୁ ଭକ୍ତିଶାସ୍ତ୍ର କରୁଥିଲା ବେଳେ ମାୟାପୁରରେ ନା ଭକ୍ତିଶାସ୍ତ୍ର ନୁହଁ ଆମେ ଯାଇଥିଲୁ EIDC ମିଟିଂରେ ପ୍ରଭୁ ଯାଇଥିଲେ କି ନାଇଁ ଜାଣିନି ଆମକୁ ଲାଷ୍ଟ ଦିନ ଆମକୁ ପ୍ରଭୁପାଦଙ୍କର କ୍ୱାର୍ଟର ଯେଉଁ ରହିଛି ସେଠି ନିମନ୍ତ୍ରଣ କରିଥିଲୁ ପ୍ରସାଦ ପାଇବା ପାଇଁ ଆମେ ଯାଇଥିଲୁ ସେଠିକି କେତେ ପ୍ରକାର ଖାଦ୍ୟ ସବୁ ଯାହା ଆମର ବର୍ଣ୍ଣନା କରାଯାଇଥିଲେ ଭକ୍ତି ଠାକୁର ଯେଉଁ ବର୍ଣ୍ଣନା କରିଛନ୍ତି ସେସବୁ ଅନେକ ପ୍ରକାର ଖାଦ୍ୟ ସବୁ ସେସବୁ ଦେଇଥିଲେ ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ଖାଦ୍ୟ ଆସି ପହଞ୍ଚିଗଲା ଦଧ୍ୟୋଦନ ସମାନିତ ତେଣୁ ସେଇଭଳି ଭାବରେ ତାଙ୍କ ପାଇଁ ଆସି ପହଞ୍ଚିଗଲା ଖାଦ୍ୟ ଦଧ୍ୟୋଦନ ଶିଳାୟନ ସଲିଳାନ୍ତିକେ ଶିଳା ଗୋଟେ ଶିଳାରେ ବସି ସଲିଳାନ୍ତିକେ ଜଳ ଯମୁନା ତୀଟରେ ବା ଯେକୌଣସି ସରୋବର ତଟରେ ସଲିଳାନ୍ତିକେ ଶମ୍ଭୁଜନିଏ ବୁଭୁଜେ ତାଙ୍କର ସଙ୍ଗ ବାଳକମାନଙ୍କ ସହିତ ଭଗବାନ ଖାଦ୍ୟ ଗ୍ରହଣ କରୁ ବୁଭୁଜେ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି ଗୋପେଇ ସଂକର୍ଷଣାନ୍ୱିତ ଅନ୍ୟ ଗୋପ ବାଳକମାନଙ୍କ ସହିତ ସଂକର୍ଷଣଙ୍କ ସହିତ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି ଦଧିଉଦନ ଏହି ସମୟରେ ଗୋଟେ ଥର ବ୍ରହ୍ମା ଚୋରି କରି ନେଇଥିଲେ ଆଉ ବର୍ଣ୍ଣା ଭଗବାନଙ୍କର କୁମାର ବୟସର ଲୀଳା ଏଇଟା ଥିଲା ଅନ୍ତିମ ଲୀଳା ତାପରେ ପୌବନ ବୟସର ଲୀଳା ବର୍ତ୍ତମାନ ଚାଲିଛି ତେଣୁ ଏଇ ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ ଭଗବାନ ଏଠି କୁହାଯାଇଛି ଯେ ଉପାନିତ କହିଲେ ଛାକ୍ ଇତି ଆଖ୍ୟାନ ପ୍ରସିଦ୍ଧ ଗୃହ ଜନେଇ ପ୍ରାପିତ ଗୋଟେ ସ୍ଥାନ ଅଛି ଛାକ୍ ବୋଲି ଗୋଟେ ସ୍ଥାନ ଅଛି ବୃନ୍ଦାବନରେ ସେ ବର୍ତ୍ତମାନ ମଧ୍ୟ ସେ ସ୍ଥାନଟି ଅଛି ସେଇଠି ସେମାନେ ତାଙ୍କର ଗୃହରୁ ସେ ଖାଦ୍ୟ ସବୁ ଆସେ ତାଙ୍କର ଗ୍ରହ ସେବକମାନେ ଆସି ଦେଇଯାଆନ୍ତି ସେ ଖାଦ୍ୟ ତେଣୁ ସେଇଠି ସେ ଖାଦ୍ୟ ସବୁ ଗ୍ରହଣ କରି ଭଗବାନ ଏଇଭଳି ଭାବରେ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଖାଦ୍ୟ ଗ୍ରହଣ କରନ୍ତି ତେଣୁ ତାପରେ ଶ୍ଳୋକ ଦୁଇଟି କହୁଛନ୍ତି ସାଦ୍ବଳୋପରି ସମ୍ବିଷ୍ୟ ଚର୍ବତୋ ମିଳିତେ କ୍ଷଣାନ୍ ତୃପ୍ତାନ୍ ବ୍ରୁଷାନ୍ ବସ୍ତରାନ୍ ଗାଶ୍ଚ ଶୋଧୋବର ଶ୍ରମଃ ପ୍ରାବୃଟ୍ ଶ୍ରିୟଂ ଚ ତାଂ ବିକ୍ଷ୍ୟ ସର୍ବକାଳ ସୁଖାବହଂ ଭଗବାନ ପୂଜାଂ ଚକ୍ରେ ଆତ୍ମଶକ୍ତିଅପଭୂହିତମ୍ ଏଇଭଳି ଭାବରେ ବର୍ଷା ଋତୁର ବର୍ଣ୍ଣନା 31 ଶ୍ଳୋକରେ କରାଗଲା 31 ଶ୍ଳୋକରେ କରାଯାଇଛି ସାଦ୍ବଳୋପରି ସମ୍ବିଷ୍ୟ ଭଗବାନ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ସେହି ସମୟରେ ଚାରିଆଡ଼େ ସବୁ ଘାସ ସବୁ ହେଇଛି ସାଦ୍ବଳ ତୃଣଭୂମି ରହିଛି ଏଠି ତା ଉପରେ ସମ୍ବିଷ୍ୟ ସେଠି ବସିଯାଇଛନ୍ତି କେଉଁମାନେ ନା ତାଙ୍କର ଗାଭୀମାନେ ଗାଭୀମାନେ ବସାମାନେ ଏସବୁ ବସିଯାଇଛନ୍ତି ସେ ଚର୍ବତୋ ମିଳିତେ କ୍ଷଣା ଗାଭୀମାନେ ସେମାନେ ସବୁ ପାକୁଳି କରନ୍ତି ଖାଦ୍ୟ ଖାଇସାରିଥିବେ କିନ୍ତୁ ବସିକି ସେଇଟା ପାକୁଳି କରିବେ ଆମେ ପାନ ଚୋବେଇଲା ଭଳିଆ ସେ ପାକୁଳି କରିବେ ତେଣୁ ମିଳିତେ କ୍ଷଣା ବହୁତ ଆନନ୍ଦରେ ଚକ୍ଷୁ ମୁଦ୍ରିତ କରି ସେମାନେ ପାକୁଳି କରୁଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କର ଯାହା ଖାଇଥିଲେ ଆଉ ଥରେ ଚୋବଉଛନ୍ତି। ମିଳିଯାଏ କ୍ଷଣାନ୍ ତୃପ୍ତାନ୍ ବୃଷାନ୍ ବତ୍ସତରାନ୍ କାଶ୍ଚ ଶୋଧୋ ଭରଶ୍ରମ। ତୃପ୍ତ ଏଇ ଭଗବାନ ପାଖରେ ରହିଛନ୍ତି, ତୃପ୍ତ ପୂର୍ଣ୍ଣ ତୃପ୍ତ ଜଣେ ହୋଇଯିବ। ତେଣୁ ତୃପ୍ତାନ୍ ବୃଷାନ୍ ବୃଷମାନେ ଷଣ୍ଡମାନେ, ବତ୍ସତରାନ୍ ଛୋଟ ଛୋଟ ବତ୍ସ ବାଳକ ବତ୍ସାମାନେ ମଧ୍ୟ, ଗାଶ୍ଚ ଗାଭୀମାନେ ମଧ୍ୟ, ଶୋଧୋ ଭରଶ୍ରମା ଆମେ ଏଇଟା ବର୍ଣ୍ଣନା କରିଥିଲେ, ତାଙ୍କର ପହ୍ନାରେ ପ୍ରଚୁର କ୍ଷୀର ରହିଛି, ସେ ବହୁତ ତାଙ୍କୁ ଓଜନ ଲାଗୁଛି, ତଥାପି ସେମାନେ ସେଇଠି ସେସବୁ ପାକୁଳି କରୁଛନ୍ତି, ଯାହା ଖାଦ୍ୟ ଗ୍ରହଣ କରିଥିଲେ ସେସବୁ ପାକୁଳି କରୁଛନ୍ତି, ଭଗବାନଙ୍କ ନିକଟରେ ବସି ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଗାଭୀମାନଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି, ସେମାନେ ଖାଦ୍ୟ ଗ୍ରହଣ କରି ତୃପ୍ତ ହୋଇକି ରହିଛନ୍ତି, କିନ୍ତୁ ଭଗବାନ ମଧ୍ୟ ତୃପ୍ତ ହେଉଛନ୍ତି, ଭଗବାନ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି ସାଙ୍ଗ ବାଳକମାନଙ୍କ ସହିତ। ଏ ସାଙ୍ଗ ବାଳକମାନେ ଯେଉଁ ଖାଦ୍ୟ ରହିଛି ତା ପାଇଁ ଗୋଟିଏ ସ୍ୱତନ୍ତ୍ର କ୍ଲାସ୍ ଦିଆହେବ, ଯେମିତି କୁହାଯାଇଛି ଭକ୍ତ ଠାକୁର ଲେଖିଛନ୍ତି ନା, ଛଳେ ବଳେ ଲଡ଼ୁ ଖାଏ ଶ୍ରୀମଧୁ ମଙ୍ଗଳ ଭଗଲବ ଯାଏ ଆର ଦେହ ହରି ବୋଲ ହରି ବୋ। ଖାଦ୍ୟ ଗ୍ରହଣ କରୁଛନ୍ତି, ଇଏ ଗୋଟେ ଲୀଳା, ଖାଦ୍ୟ ଗ୍ରହଣ ଲୀଳା, ଭଗବାନଙ୍କର ଯମୁନା ପୁରୀନା ଲୀଳା। ବ୍ରହ୍ମା ମଧ୍ୟ ମୋହିତ ହୋଇଗଲେ, ବୁଝିପାରିବେ ନାହିଁ ଭଗବାନ, ଭଗବାନ ଏଭଳି ତାଙ୍କର ସାଙ୍ଗ ବାଳକମାନଙ୍କର ଝୁଟା ଖାଉଛନ୍ତି, ମିଠା ଖାଉଛନ୍ତି, ତାଙ୍କର ଜୁହାରୁ ଲାଳ ବାହାରୁଛି, ଭଗବାନ ସାଙ୍ଗ ବାଳକମାନେ ସେଥିରେ ଖାଉଛନ୍ତି, ଏ କାହ୍ନା ଏତେ କେତେ ବଢ଼ିଆ ହେଇଛି ଆଜିର ଖାଦ୍ୟ, ଏଇଟା ଏ ପିଠାଟା ମୋତେ ଟିକେ କରିକିରି ଯାଇ ଯାଉଛନ୍ତି ଭଗବାନ। ଏଭଳି ଭାବରେ ଲୀଳା ସବୁ ଚାଲିଛି, ଖାଦ୍ୟ ଗ୍ରହଣ ଲୀଳା ଭଗବାନ। ବ୍ରହ୍ମା ମଧ୍ୟ ମୋହିତ ହୋଇଗଲେ ଭଗବାନଙ୍କ ଲୀଳାକୁ, ଭଗବାନ ତାଙ୍କ ଖାଦ୍ୟ ଲଗାଉଛି କିଭଳି ଲଗାଉଛେ। ଆମେ ଯେତେବେଳେ ପ୍ରଥମେ ପ୍ରଥମେ ଯାଉଥିଲି ଭୁବନେଶ୍ୱରକୁ, ସେ ସମୟରେ ମୁଁ କିଛି କିଛି ସେବା କରୁଥିଲି, ମୋତେ ଗୋଟେ ଥର ଡ୍ୟୁଟି କିଚେନ୍ରେ କ'ଣ ଗୋଟେ ଆବଶ୍ୟକ ପଡ଼ିଲା ସେବା, ମୁଁ ପ୍ରସ୍ତୁତ ଥିଲି ସେବା କରିବା ପାଇଁ, କିନ୍ତୁ ଆମର ମଦନ ନାହାନା ସେ ବ୍ରାହ୍ମଣ ଦୀକ୍ଷା ନେଇନାହାନ୍ତି, ବ୍ରାହ୍ମଣ ଦୀକ୍ଷା ନନେଲେ ପଶିପାରିବେ ନାହିଁ ଡ୍ୟୁଟି କିଚେନ୍ରେ, ବ୍ରାହ୍ମଣ ଦୀକ୍ଷା ନେବାକୁ ପଡ଼ିବ। କେତେ ପ୍ରକାର ସବୁ ପ୍ରକାର ନୀତି ନିୟମରେ ସବୁ ଭୋଗ ଲାଗୁ, ଭୋଗ ରୋଷେଇ ହେଉଛି, ସେଟା ଭୋଗ ଲାଗିବା ପାଇଁ ମଧ୍ୟ ବହୁତ ପ୍ରକାର ନୀତି ନିୟମ ରହିଛି, ଭୋଗ ଲାଗିବ ସବୁବେଳେ, ସବୁ ପ୍ରକାର ବିଭିନ୍ନ ମନ୍ତ୍ର ଉଚ୍ଚାରଣ ହେବ, କେତେ କ'ଣ ସବୁ ରହିଛି ନିୟମ ତାର ସବୁ ରହିଛି, କିନ୍ତୁ ତା ସତ୍ୟ ମଧ୍ୟ ଭଗବାନ ଖାଇଲେ କି ନ ଖାଇଲେ ଆମର ସନ୍ଦେହ ଯାହା ହେଉଛି। ବ୍ରହ୍ମା ଚିନ୍ତା କରୁଛନ୍ତି, ବ୍ରହ୍ମା ମଧ୍ୟ ଭୋଗ ଲଗାଉଛନ୍ତି ଭଗବାନଙ୍କୁ, ଇନ୍ଦ୍ର ମଧ୍ୟ ଭଗବାନ ଭୋଗ ଲଗ ସମସ୍ତେ ଭୋଗ ଲଗାଉଛନ୍ତି ଭଗବାନଙ୍କୁ। ବ୍ରହ୍ମା କହୁଛନ୍ତି ଏତେ ଆମେ କଟକଣାରେ ଭୋଗ ଲଗାଉଛୁ, ଆଉ ଇଏ ସେଇ ଭଗବାନ ସାଙ୍ଗ ବାଳକମାନେ ଯେଉଁ ଅଇଁଠା ଖାଇଦେଉଛନ୍ତି, କୌଣସି ନୀତି ନିୟମ କିଛି ନାହିଁ। ଗୌଡ଼ ଯେଉଁ ଆମର କୁହାଯାଏ, ଆମର ଗୋଟେ କଥା ଓଡ଼ିଆରେ ସଙ୍ଗୀତ ଅଛି, କ'ଣ କ'ଣ ସେଇଟା ବହୁତ ଅଧମ ଗୌଡ଼ ଜାତି, ଘରେ ନହନ୍ତି ଗୌଡ଼ ବଡ଼ ଅଧମ ଜାତି, ଏଭଳି ଗୌଡ଼ମାନଙ୍କର କଥା ରହିଛି। ଗୌଡ଼ମାନଙ୍କର କୌଣସି ଏତେ ସ୍ୱଚ୍ଛତା ନଥାଏ, କିନ୍ତୁ ଭଗବାନ ତାଙ୍କ ପାଖରେ ତାଙ୍କର ଅଣ୍ଡା ଖାଉଛନ୍ତି, ବ୍ରହ୍ମା ମଧ୍ୟ ମୋହିତ ହୋଇଗଲେ ଏ ଲୀଳାରେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଖାଦ୍ୟ ଲୀଳା ସବୁ ରହିଛି, ବହୁତ ପ୍ରକାର ବିଭିନ୍ନ ପ୍ରକାର ଆଚାର୍ଯ୍ୟମାନେ ବହୁତ ପ୍ରକାର ବର୍ଣ୍ଣନା କରିଛନ୍ତି। ତେଣୁ ଏଇଭଳି ଭାବରେ ବର୍ଷା ଋତୁର ଶେଷ ହେଲା, ବର୍ଣ୍ଣନା ସରିଲା। ଋଷିକେଶ ଗୋସ୍ୱାମୀ ବର୍ଣ୍ଣନା କେତେ ବର୍ଣ୍ଣନା କରିବେ, ଚାଲିଥିବ ବର୍ଣ୍ଣନା କଲେ ମଧ୍ୟ ସରିବ ନାହିଁ ବର୍ଷା ଋତୁର। ତେଣୁ ଭଗବାନ ପ୍ରାବୃଟ ଶ୍ରିୟଂ ଚାକ୍ତାଙ୍ଗ ବିକ୍ଷ, ଏ ବର୍ଷା ଋତୁର ଯେଉଁ ରହିଛି ତାର ସୌନ୍ଦର୍ଯ୍ୟ ଶ୍ରିୟ, ବର୍ଷା ଋତୁର ସୌନ୍ଦର୍ଯ୍ୟକୁ ଭଗବାନ ଦେଖ ପ୍ରାବୃଟ ପ୍ରାବୃଟ କହିଲେ ବର୍ଷା ଋତୁର ଯେଉଁ ସୌନ୍ଦର୍ଯ୍ୟ ଭଗବାନ ଦର୍ଶନ କରୁଛନ୍ତି। ଚଙ୍କା ବିକ୍ଷ ସର୍ବକାଳ ସୁଖାବହମ, ବୃନ୍ଦାବନରେ ସବୁ ସମୟରେ ବର୍ଷା ହଉ ଗ୍ରୀଷ୍ମ ହଉ ସବୁକିଛି ସବୁକାଳ ସୁଖାବହମ, ବହୁତ ଆନନ୍ଦଦାୟକ ଋତୁ ଭଗବାନ ପାଇଁ, ସବୁକିଛି ଆନନ୍ଦଦାୟକ ହୋଇଯାଉଛି। ଭଗବାନ ଶରୀର ଏଭଳି, ତାଙ୍କର ଆମର ଶରୀର ଅଲଗା, ମାତ୍ରା ସ୍ପର୍ଶାସ୍ତ କୁନ୍ତି ଅଶୀତସ୍ୱ ସୁଖ ଦୁଃଖଦା, ଆମର ଶରୀର ଏଭଳି ତିଆରି ହୋଇଛି ଯେଉଁଠି ଶୀତ ଉଷ୍ଣ ଏସବୁ ରହିବ ପାଇ ପ୍ରାପ୍ତ ହେବା ଆମେ କଷ୍ଟ ପାଇବା, କିନ୍ତୁ ଭଗବାନ ଶରୀରରେ ଶୀତ ଉଷ୍ଣ ସବୁ ନଥାଏ, ସବୁବେଳେ ଆନନ୍ଦ ସଚ୍ଚିଦାନନ୍ଦ ଶରୀର ସେ ଭଗବାନଙ୍କର। ତେଣୁ ଯାହା ବି ହଉ ଭଗବାନ ଏଇ ଯେଉଁ ବର୍ଷା ଋତୁକୁ ଦେଖୁଛନ୍ତି, ବର୍ଷା ଋତୁ କିଭଳି ଭଗବାନ ପୂଜାଙ୍ଗ ଚକ୍ରେ ଭଗବାନ ବର୍ଷା ଋତୁକୁ ଅଭିନନ୍ଦନ କରୁଛନ୍ତି, ପୂଜା କରୁଛନ୍ତି। ଯେ ଯଥା ମାଙ୍କ ପ୍ରବଦ୍ୟନ୍ତେ ତାଙ୍କୁ ତଥେବ ଭଜାମ୍ୟହମ୍। ଭଗବାନ ଶରଣ ଯିଏ ଯେଉଁଭଳି ଭାବରେ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ କ'ଣ ତା'ର ମଧ୍ୟ ସେଇଭଳି ଭାବରେ ପୂଜା କରିବେ ବା ତାଙ୍କର ଅଭିନନ୍ଦନ କରିବେ। ତେଣୁ ଭଗବାନ କୁହାଯାଉଛି ଭଗବାନ ପୂଜାଙ୍କ ଚକ୍ରେ, ଆମେ ଭକ୍ତ ଭଗବାନ ପୂଜା କରନ୍ତି କିନ୍ତୁ ଭଗବାନ ମଧ୍ୟ ଭକ୍ତଙ୍କର ପୂଜା କରନ୍ତି। ସେଥିପାଇଁ ବିଭିନ୍ନ ସ୍ଥାନରେ କହିବେ ମଦ୍ଭକ୍ତ ପୂଜଭ୍ୟଧିକ, ମୋର ଭକ୍ତର ପୂଜା ମୋ ଠାରୁ ଅଧିକ ବୋଲି ଭଗବାନ କହିଲେ। ଏକଥା ଭଗବାନ ମଧ୍ୟ ତାଙ୍କର ଭକ୍ତକୁ ପୂଜା କରନ୍ତି। ଯେତେବେଳେ ଭଗବାନ ଦ୍ୱାରକାରେ ଲୀଳା କରୁଥିଲେ, 16,108 ରାଣୀଙ୍କ ପାଖରେ ରହି ଲୀଳା ଚାଲିଥିଲା, ଦ୍ୱାରକା ଲୀଳା ଭଗବାନଙ୍କ ପାଖକୁ 100 ବର୍ଷ କାଳ ଚାଲିଥିଲା, ସେହି ସମୟରେ ନାରଦମାନେ ଯାଇଥିଲେ ଦର୍ଶନ କରିବା ପାଇଁ ଭଗବାନ କିଭଳି ଗୃହସ୍ଥ ଲୀଳା। ଯେତେବେଳେ ଭଗବାନ ନାରଦମାନେ ଆସି ପହଞ୍ଚି ଯାଉଛନ୍ତି, ଭଗବାନ କ'ଣ କରୁଛନ୍ତି, ତାଙ୍କୁ ପୂଜା କରୁଛନ୍ତି। କେଉଁଠି କିଭଳି ଭାବରେ ସବୁ କାର୍ଯ୍ୟ କରୁଥିଲେ ଭଗବାନ, 16,108 ଗୃହରେ 16,108 ପ୍ରକାର କାର୍ଯ୍ୟ ସବୁ ଚାଲିଛି ଭଗବାନଙ୍କର। କିନ୍ତୁ ନାରଦମୁନି ଯେତେବେଳେ ଆସି ପହଞ୍ଚି ଯାଉଛନ୍ତି, ଯେମିତି ଜାଣୁଛନ୍ତି ପ୍ରଥମ ଥର ପାଇଁ ଆସିଲେ, ନାରଦମୁନି କହି ତାଙ୍କୁ ଉଠି ତାଙ୍କୁ ପ୍ରଣାମ କରି ତାଙ୍କୁ ଆସନରେ ବସେଇ ତାଙ୍କ ସବୁ ପାଦ ଧୌତ କରି ତାଙ୍କୁ ବିଭିନ୍ନ ପ୍ରକାର ପୂଜା କରି ଏସବୁ କରୁଛନ୍ତି। ଗୋଟିଏ ମହଲରୁ ଗଲେ ଆଉ ଗୋଟିଏ ମହଲରୁ ପୁଣି ଭଗବାନ ଉଠି ପଡ଼ିଲେ, ନା ସ୍ୱାଗତ କରୁଛନ୍ତି ନାରଦମୁନି। ଏଭଳି ଭାବରେ 16,108 ମହଲରେ ପ୍ରବେଶ କରି ଭଗବାନ ଦଶମସ୍କନ୍ଦ 71 ଅଧ୍ୟାୟ କେତେ ଅଧ୍ୟରେ ବର୍ଣ୍ଣନା କରାଯାଏ ସେଇଟା, ଭଗବାନ ଦ୍ୱାରକା ଲୀଳା। ଏଇଭଳି ଭାବରେ ଭଗବାନ ତାଙ୍କର ଭକ୍ତମାନ ମଧ୍ୟ ପୂଜା କରନ୍ତି ଭଗବାନ। ତେଣୁ ବର୍ଷା ଋତୁକୁ ମଧ୍ୟ ସେଇଭଳି ଭାବେ ଭଗବାନ ପୂଜାଙ୍କ ଚକ୍ରେ ଭଗବାନ ପୂଜା କରୁଛନ୍ତି। ଆତ୍ମଶକ୍ତି ଉପଗୃହିତମ୍, ଏ ବର୍ଷା ଋତୁ ବୃନ୍ଦାବନ ବର୍ଷା ଋତୁଟା କ'ଣ ନା ଭଗବାନଙ୍କର ଆତ୍ମଶକ୍ତିର ବିସ୍ତାର, ତାଙ୍କ ଯୋଗମାୟା ବୃନ୍ଦାବନରେ ସବୁକିଛି ଯୋଗମାୟା। ଭଗବାନ ବୃନ୍ଦାବନ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ୍, ଭଗବାନ ଯେଉଁଭଳି ଭାବରେ ବସ୍ତୁ ଭଗବତ ବସ୍ତୁ, ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଭଗବତ ବସ୍ତୁ। ସେଠି ଯାହା ସବୁ ରହିଛି ପଶୁ ପକ୍ଷୀ କୀଟପତଙ୍ଗ ଏସବୁ ଆନନ୍ଦ ଚିହ୍ନ ରସ ଭଗବାନଙ୍କର ସବୁ ସେମାନେ ବିସ୍ତାର, ଭଗବାନଙ୍କର ରସ ଭଗବାନଙ୍କର ଉନ୍ନତ ଉଜ୍ଜଳ କ'ଣ ଯେଉଁ ରହିଛି ଅନ୍ତରଙ୍ଗା ଶକ୍ତିର ବିସ୍ତାର ସବୁ ରହିଛନ୍ତି ବୃନ୍ଦାବନରେ ସମସ୍ତେ। ତେଣୁ ଭଗବାନ ଏଇଭଳି ଭାବରେ ବର୍ଷା ଋତୁକୁ ଅଭିନନ୍ଦନ କରୁଛନ୍ତି। ତେଣୁ ଏଠି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ବୃନ୍ଦାବନରେ ବର୍ଷା ଋତୁରେ ପ୍ରାଚୁର୍ଯ୍ୟପୂର୍ଣ୍ଣ ଓ ସରସ ସୌନ୍ଦର୍ଯ୍ୟର ଉଦ୍ଦେଶ୍ୟ ହେଉଛି ଶ୍ରୀକୃଷ୍ଣଙ୍କ ଲୀଳାର ବିସ୍ତାର। ଏପରି ଭାବରେ ଭଗବାନଙ୍କର ପ୍ରେମମୟୀ ବିଷୟ ସମୂହକୁ ସଜାଇ ରଖିବାକୁ ତାଙ୍କର ଅନ୍ତରଙ୍ଗା ଶକ୍ତି ଯେଉଁ ସମସ୍ତ ବ୍ୟବସ୍ଥା କରିଥିଲେ ସେ ବିଷୟ ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବର୍ଷା ଋତୁରେ ବର୍ଣ୍ଣନା ସରିଲା। ତେଣୁ ବର୍ତ୍ତମାନ ଶରତ ଋତୁ ଆରମ୍ଭ ହୋଇଗଲା, ବର୍ଷା ଋତୁ ସରିଲା ମାନେ ଆଷାଢ଼ ଶ୍ରାବଣ ସରିଲା। ଆମର ବର୍ତ୍ତମାନ ଶ୍ରାବଣ ମାସ ଚାଲିଛନ୍ତି, ତେଣୁ ଏ ଆଷାଢ଼ ଶ୍ରାବଣ 2 ମାସ ସରିଗଲା। ବୃନ୍ଦାବନରେ ଲୀଳା ବର୍ଣ୍ଣନା କଲେ, 31 ଶ୍ଳୋକରେ ଏସବୁ ଭଗବାନଙ୍କର ବର୍ଷା ଋତୁର ବର୍ଣ୍ଣନା, ଭଗବାନ ବର୍ଷା ଋତୁରେ କିଭଳି ଲୀଳା ସବୁ କରୁଥିଲେ ଏସବୁ ବର୍ଣ୍ଣନା କରାଗଲା। ବର୍ତ୍ତମାନ ଶରତ ଋତୁ ଆସିଗଲା, ଭାଦ୍ର ମାସ, ଭଗବାନଙ୍କର ଆବିର୍ଭାବ ତିଥି ଭାଦ୍ର ମାସ। ଶରତ ଋତୁର କଥା କୁହାଯିବ ବର୍ତ୍ତମାନ 32 ଶ୍ଳୋକରୁ 18 ଶ୍ଳୋକରେ 49 ପର୍ଯ୍ୟନ୍ତ, ଏଇ 18 ଶ୍ଳୋକରେ ଶରତ ଋତୁର ବର୍ଣ୍ଣନା କରାଯିବ। ଆଉ ଶରତ ଋତୁର ଲୀଳା ସବୁ ଯେଉଁ ହୋଇଛି ସେ ତା ପର 21 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଶରତ ଋତୁର ବର୍ଣ୍ଣନା ଲୀଳା ଭଗବାନଙ୍କର। ତେଣୁ ବର୍ତ୍ତମାନ ଶରତ ଋତୁ ଆସିଗଲା, ସେ 32 ଶ୍ଳୋକରେ ସୁଖଦେବ ସ୍ୱାମୀ କହୁଛନ୍ତି ଏବଂ ନିବସତୋ ତସ୍ମିନ୍ ରାମ କେଶବୟୋର୍ ବ୍ରଜୋ ବ୍ରଜେ ଶରତ ସମ ଭବଦ୍ୟଭ୍ରା ସ୍ୱଚ୍ଛା ଭୂ ଭୂ ଅପୃଷା ନୀଳା ଏବଂ ନିବସତୋ ତସ୍ମିନ୍। ଭଗବାନ ଏଇଭଳି ଭାବେ ବୃନ୍ଦାବନରେ ଯେତେବେଳେ ବାସ କରିକିରି ତାଙ୍କ ଲୀଳା ସବୁ କରୁଥିଲେ ଏବଂ ନିବସତୋ ତସ୍ମିନ୍ ରାମ କେଶବୟୋର୍ ବ୍ରଜେ ବ୍ରଜରେ ରାମ କେଶବ ବଳରାମ ଏବଂ କେଶବ ଭଗବାନ କେଶବ କୁହାଯାଉଛି ସେ ସମସ୍ତ ସମସ୍ତଙ୍କୁ ତାଙ୍କ ଅଧୀନରେ ରଖିଛନ୍ତି କେଶବ କେଶବ ଶବ୍ଦର ଅର୍ଥ ହେଉଛି କ ଏବଂ ଈଶ କ କହିଲେ ବ୍ରହ୍ମା ଈଶ କହିଲେ ଶିବ ଯିଏ ଯାହାଙ୍କର ଅଧୀନରେ ବ ବା ବସରେ ଯାହା ରହିଛନ୍ତି ସିଏ ହେଉଛନ୍ତି କେଶବ କେଶବ ରାମ କେଶବ ୟୁ ଯାହାଙ୍କର ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ ଯାହାର ଯେଛେ ନାଚା ସେ ତେଛି କରି ନୃତ୍ୟ ଏକମାତ୍ର ଈଶ୍ୱର ହେଉଛନ୍ତି କୃଷ୍ଣ ଆଉ ସମସ୍ତେ ହେଉଛନ୍ତି ତାଙ୍କର ନୃତ୍ୟ ବଳରାମ ମଧ୍ୟ ତାଙ୍କର ବିସ୍ତାର, ସେ ମଧ୍ୟ ଦଶ ପ୍ରକାର ସେବା କରନ୍ତି କୃଷ୍ଣଙ୍କର, ଭଗବାନଙ୍କର। ସେ କୃଷ୍ଣ ବଳରାମ ବର୍ତ୍ତମାନ ରାମ ଲକ୍ଷ୍ମଣ ରୂପରେ ଏଠି ବିରାଜମାନ କରୁଛନ୍ତି ରଘୁନନ୍ଦନ ଧାମରେ। ସେହି ତାଙ୍କ ଲୀଳା ଚାଲିଥିଲା ସେହି ସମୟରେ, ରାମକେଶବ ବ୍ରଜେ, ବ୍ରଜରେ ଲୀଳା ସବୁ ଚାଲିଥିଲା, ଦ୍ୱାପର ଯୁଗର କଥା। ଏବଂ ନିବସିତ ତସ୍ମିନ୍, ଯେ ବ୍ରଜରେ ଏଇଭଳି ଭାବରେ ଭଗବାନ ଯେତେବେଳେ ରହିଥିଲେ, ଏସବୁ ଲୀଳା କରୁଥିଲେ ବୃନ୍ଦାବନରେ। ଏଗାର ବର୍ଷ ପାଖାପାଖି ଲୀଳା କରିଛନ୍ତି ଭଗବାନ ବୃନ୍ଦାବନରେ। ଏଇଭଳି ଭାବରେ ଲୀଳା ସବୁ ଚାଲିଥିଲା ଭଗବାନଙ୍କର। ଶରତ ସମଭବତ ବ୍ୟଭ୍ରା, ଶରତ ଋତୁ ଆସିଗଲା। ଶରତ ଋତୁ ଆସିଗଲାରେ, ଶରତ ଋତୁ ଯେଉଁ ଆସିଲା ତା'ର ଲକ୍ଷଣ କ'ଣ ନା ବ୍ୟଭ୍ରା, ଆକାଶ ମେଘମୁକ୍ତ ହୋଇଗଲା। ବି ଅଭ୍ର, ଅଭ୍ର କହିଲେ ବାଦଲ ବା ମେଘ, ମେଘମୁକ୍ତ ହୋଇଗଲା ଆକାଶ ଶରତ ଋତୁରେ। ଆକାଶ ମେଘ ଆମର କୁହାଯାଇଛି ଓଡ଼ିଆରେ ଯେଉଁ ରହିଛି ଋତୁର ବର୍ଣ୍ଣନାରେ, କ'ଣ କୁହାଯାଏ, ଭାଦ୍ର ଆସିନ୍ୟ ଶରତରେ ନିର୍ମଳ ଶୋଭା ଜଗତରେ, ନିର୍ମଳ ଶୋଭା, ବହୁତ ସୁନ୍ଦର ଶୋଭା ଆସେ ଜଗତରେ। ତେଣୁ ଭଗବାନ ରାମଚନ୍ଦ୍ର ମଧ୍ୟ କିସ୍କିନ୍ଦା ରାଜ୍ୟ ନିକଟବର୍ତ୍ତୀ ଯେଉଁ ପ୍ରବର୍ଷଣ ପର୍ବତରେ ବସିଛନ୍ତି, ସେଠି ମଧ୍ୟ ସେହି ବର୍ଷା ଋତୁ ଏବଂ ଶରତ ଋତୁର ସେ ଦେଖି ଲକ୍ଷ୍ମଣ ସବୁ ବର୍ଣ୍ଣନା କରୁଛନ୍ତି, ବର୍ଷା ଋତୁ ଶରତ ଋତୁର ବର୍ଣ୍ଣନା କରିଛନ୍ତି। ଆମେ ମଝିରେ ମଝିରେ ଗୋଟେ ଗୋଟେ ଦୁହା ଗୋଟେ ଗୋଟେ କଥା କହୁଛେ। ତେଣୁ ବର୍ତ୍ତମାନ ଶରତ ଋତୁ ଆସିଗଲା, ଶରତ ଋତୁର ବର୍ତ୍ତମାନ ବର୍ଣ୍ଣନା କରାଯିବ ଅଠରଟି ଶ୍ଳୋକରେ। ଶରତ ସମଭବ ବ୍ୟଭ୍ରା, ପ୍ରଥମ ଲକ୍ଷଣ ହେଉଛି ଶରତ ଋତୁ ଆସିଲା ବେଳେ କ'ଣ ନା ବିଅଭ୍ରା, ଆକାଶରେ ଆଉ ଲକ୍ଷ୍ୟ କରୁଛନ୍ତି ଭଗବାନ, ଯେତେବେଳେ ଆକାଶ ଦେଖୁଛନ୍ତି ଆଉ ମେଘ ନାହିଁ, ବିଅଭ୍ରା ହୋଇଗଲା। ତେଣୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଶରତ ଋତୁର ବିଅଭ୍ରା, ଆଉ କୌଣସି ମେଘ ନାହିଁ, ମେଘମୁକ୍ତ ଆକାଶ ହୋଇଗଲା, ଏ ଶରତ ଋତୁର ପ୍ରଥମ ବର୍ଣ୍ଣନା। ଶରତ ସମଭବ ବ୍ୟଭ୍ରା ସ୍ୱଚ୍ଛାମ୍ବୁ ଅପୁରୁଷା ନଳା, ସ୍ୱଚ୍ଛାମ୍ବୁ ଜଳ ସବୁ ସ୍ୱଚ୍ଛ ହୋଇଗଲା, ଜଳ ସବୁ ସ୍ୱଚ୍ଛ ହୋଇଗଲା ମାନେ କ'ଣ, ଜଳ ସବୁ ପରିଷ୍କାର ହୋଇଗଲା, ଶୁଦ୍ଧ ହୋଇଗଲା, ପରିଷ୍କାର ହୋଇଗଲା। ଏ ବଡ଼ ଆଶ୍ଚର୍ଯ୍ୟ କଥା, ଏ ଭଗବାନଙ୍କ ଶକ୍ତି। ବର୍ଷା ଋତୁରେ ଏତେ ଜଳ ରହିଛି ବଳିଆ ହୋଇକି ରହିଥିବ, କିନ୍ତୁ ଶରତ ଋତୁରେ ସେଇଟା ସ୍ୱଚ୍ଛ ହୋଇଯିବ, ତାକୁ ଟ୍ରିଟମେଣ୍ଟ କରାଯାଉନି, ସରକାରଙ୍କ ତରଫରୁ ଟ୍ରିଟମେଣ୍ଟ କରାଯାଉନାହିଁ। କିନ୍ତୁ ନଦୀ ସରୋବର ଯେତେ ଯାହା ସବୁ ରହିଛି ସବୁଗୁଡ଼ା ସ୍ୱଚ୍ଛ ହୋଇଯାଏ, ପବିତ୍ର ମାନେ କ'ଣ, ସ୍ୱଚ୍ଛ କହିଲେ ଶୁଦ୍ଧ ହୋଇଯାଏ, ଜଳ ସବୁ ଶୁଦ୍ଧ ହୋଇଯାଏ, ସ୍ୱଚ୍ଛ ହୋଇଯାଏ, ସେ କଥା କୁହାଯାଏ। ସ୍ୱଚ୍ଛ ଅମ୍ବୁ ଜଳ ସବୁ ସ୍ୱଚ୍ଛ ହୋଇଯାଏ, ଏତେ ମଇଳା ଥିଲା ସବୁ ବର୍ଷା ଋତୁରେ, ମଇଳା ସବୁ ରହିଥିଲା, କିନ୍ତୁ ଶରତ ଋତୁର ବର୍ଷାରେ ସେଇଟା ସ୍ୱଚ୍ଛ ହୋଇଯାଏ, ସେସବୁ ମଇଳା ସବୁ ଚାଲିଯାଏ, ଆଉ ରହେ ନାହିଁ, ଗନ୍ଦଗୀ ଚାଲିଯାଏ। ତେଣୁ ଆର ବହୁତ ଉପମା ରହିଛି ସ୍ୱଚ୍ଛ ଅମ୍ବୁ, ଏସବୁ ଆମେ ବର୍ଣ୍ଣନା କରିବା। ଅପୃଷା ନୀଳା, ଏ ତିନୋଟି ଲକ୍ଷଣ କୁହାଗଲା ଶରତ ଋତୁରେ, ଗୋଟେ ବିଅଭ୍ର, ଗୋଟେ ସ୍ୱଚ୍ଛ ଅମ୍ବୁ, ଆଉ ଗୋଟେ ଅପୃଷା ନୀଳା। ଅନୀଳା ମାନେ ପବନ ଯେଉଁ ରହିଛି, ପବନଟା ଅପୁରୁଷ ମାନେ ପ୍ରଖର ପବନ ନୁହଁ, ଧୀରେ ଧୀରେ ମନ୍ଦ ମନ୍ଦ ସମୀରଣ, ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳ, ଧୀର ସମୀର ଯମୁନା ତୀରେ ଭଗବାନ ଏଇଭଳି ଭାବରେ ଶରତ ଋତୁର ଆସ୍ୱାଦନ କରୁଛନ୍ତି, ଏବଂ ଆମେ ମଧ୍ୟ ବର୍ଣ୍ଣନା କରିବା। ଜୟଦେବ ଗୋସ୍ୱାମୀ ସେଇଟା ରଚନା କରିଛନ୍ତି ଗୀତ ଗୋବିନ୍ଦରେ, ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳ, ଭଗବାନ ଏଇଭଳି ଭାବରେ ବନରେ ବଣରେ ବୃନ୍ଦାବନ ତାଙ୍କ ଲୀଳା ସବୁ କରୁଛନ୍ତି। ତେଣୁ ପର ଶ୍ଳୋକଟି କହୁଛନ୍ତି 32 ଶ୍ଳୋକରେ, ଆଚ୍ଛା ଆଦିରେ ସବୁ ରହିଛି ଯେଉଁ ଶରଦଂ ବନୟତି ଏବଂ ନିବସତ ଇତି ଅଷ୍ଟାଦଶ ବି, 18 ଶ୍ଳୋକରେ ଏଇଟା ବର୍ଣ୍ଣନା ଶରଦ ଋତୁର ବର୍ଣ୍ଣନା କରାଯାଉଛି। ତେଣୁ 33 ଶ୍ଳୋକରେ କୁହାଗଲା, ଶରଦା ନିରଜୋତ୍ପତ୍ୟା ନିରାଣୀ ପ୍ରକୃତି ଜଜୁ ଭ୍ରଷ୍ଟାନାମିବ ଚେତାଂସି ପୁନର୍ଯୋଗ ନିସେବୟା। ଶରତ ଋତୁରେ କ'ଣ ହେଉଛି, ଶରଦା ନିରଜୋତ୍ପତ୍ୟା, ଶରତ ଋତୁରେ ନିରଜ କହିଲେ ପଦ୍ମ, ନିରରୁ ଜାତ ହେଉଛି ତେଣୁ ନିରଜ ପଦ୍ମ, ଉତ୍ପତ୍ୟା ପଦ୍ମ ସବୁ ପୁଷ୍ଟି ଉତ୍ପତ୍ତି ହେବ ଶରତ ଋତୁରେ। ତେଣୁ ଶରଦା ନିରଜୋତ୍ପତ୍ୟା ନିରାଣୀ ପ୍ରକୃତି ଜଜୁ, ନିରାଣୀ ବା ଜଳ ସବୁ ଯେଉଁ ରହିଛି ନିରାଣୀ ପ୍ରକୃତି, ତା'ର ନିଜ ସ୍ୱଚ୍ଛ ପ୍ରକୃତିକୁ ଆସିଗଲା, ତା'ର ପ୍ରକୃତ ସ୍ୱରୂପକୁ ଆସିଗଲା। ଜଳର ଯେଉଁ ବିଭିନ୍ନ ପ୍ରକାର ମଇଳା ରହୁଛି ସେଇଟା ପ୍ରକୃତ ତା'ର ପ୍ରକୃତ ସ୍ୱରୂପ ନୁହଁ ଜଳର, ସେଇଟା ବିରୂପ ସେଇଟା ହେଇଯାଉଛି, କିନ୍ତୁ ତାର ସ୍ୱରୂପଟା କ'ଣ ନା ସ୍ୱଚ୍ଛ ଜଳ, ଯଶୋହମ ଅପ୍ସୁ କୌନ୍ତେୟ, ଜଳର ମୁଁ ହେଉଛି ସ୍ୱାଦ। ଭଗବତ ଗୀତାରେ ଭଗବାନ କହିଲେ ଜଳ ତାର ପ୍ରକୃତ ସ୍ୱରୂପରେ ଥିଲେ ତାର ଯେଉଁ ସ୍ୱାଦ ସେଇଠି ହେଉଛି ଭଗବାନ ରହିଛନ୍ତି। ରସୋହମ ଅପ୍ସୁ କୌନ୍ତେୟ, ତେଣୁ ତାର ପ୍ରକୃତିକୁ ଆସିଗଲେ ଜଳମାନେ ତାଙ୍କର ପ୍ରକୃତି ପ୍ରାପ୍ତ ହେଲେ ଶରତ ଋତୁରେ। ଏ ଭଗବାନଙ୍କର ଅଦ୍ଭୁତ ତାଙ୍କର ଶକ୍ତି, ଜଳ ସବୁ ସ୍ୱଚ୍ଛ ହେଇଯାଏ, ବୃଷ୍ଟି ଜଳ ପଡ଼ିଲେ ଶରତ ଋତୁର ବୃଷ୍ଟିରେ ଜଳ ସବୁ ସ୍ୱଚ୍ଛ ହେଇଯାଏ। ପୁଷ୍କରିଣୀ ନଦୀ ସବୁ ଏସବୁ ରହିଛି, ତାକୁ ଯଦି ଆମେ ପରିଷ୍କାର କରିବା ପାଇଁ ବସିବା ତାହେଲେ କେତେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ କରିପାରିବା ନାହିଁ, କିନ୍ତୁ ଭଗବାନ ବ୍ୟବସ୍ଥାରେ ସବୁ ସ୍ୱଚ୍ଛ ହେଇଯାଉଛନ୍ତି, କ'ଣ ଶୁଦ୍ଧ ହେଇଯାଉଛନ୍ତି ଜଳ। ତେଣୁ ଏଇଟାକୁ ଉପମା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କୁ, ଯେ ଭ୍ରଷ୍ଟାନାମ ଏବେ ଚେତାଂସି, ଯେଉଁମାନଙ୍କର ଚେତନା ଭ୍ରଷ୍ଟ ହେଇଯାଇଛି, ଆମର ସବୁ ଚେତନା ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଯେଉଁ ଚେତନା ରହିଛି ଆମର ଗୋଟେ ଉନ୍ନତ ଚେତନା ଭଗବାନ ଦେଇଛନ୍ତି, ଏ ଚେତନାଟା ମୁକୁଳିତ ଚେତନା ସ୍ତରରେ ଆମେ ଅଛେ ବର୍ତ୍ତମାନ, କିନ୍ତୁ ସେ ଚେତନାଟା ପ୍ରାୟ ସମସ୍ତଙ୍କ ଭ୍ରଷ୍ଟ ହେଇଯାଉଛି, ଭ୍ରଷ୍ଟ ହେଇଯାଉ, ସେମାନେ ନିମ୍ନ ପଶୁ ଚେତନା ପ୍ରାପ୍ତ ହେଇଯାଉଛନ୍ତି, ମାନବ ଚେତନାରୁ ସେମାନେ ପଶୁ ଚେତନା ପ୍ରାପ୍ତ ହେଇଯାଉ, ଭ୍ରଷ୍ଟ ହେଇଯାଉଛନ୍ତି ତାଙ୍କର ଚେତନା, ଅସତ୍ସଙ୍ଗରେ ଚେତନାଟା ଭ୍ରଷ୍ଟ ହେଇଯାଏ। ତେଣୁ ପୁନର୍ଯୋଗ ନିଷେବୟା, ପୁଣି ଯଦି ସେମାନେ ଯୋଗରେ ଯୁକ୍ତ ହେବେ, ଯୁକ୍ତ ଯେକୌଣସି ଯୋଗ ହେଉ, ଭଗବାନ ସହିତ ଯେକୌଣସି ଉପାୟରେ ହୁଅନ୍ତୁ ନା କାହିଁକି, ଯଦି ଯୁକ୍ତ ହେବେ, ବିଶେଷ ଭାବରେ ଭକ୍ତି କଥା ଏଠି କୁହାଯାଉଛି, ଯୋଗ କହିଲେ ଭକ୍ତି ଯୋଗ, ଯୋଗିନାମ ବିଷୟରେ ସାଂ ମଦ୍ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ ଯେଉଁ ବଦତେ ଯେଉଁ ମାଂ ସମୟ ଯୁକ୍ତତମ ମତ। ଭଗବତ ଗୀତାରେ ଅନେକ ଯୋଗୀମାନଙ୍କ ବିଷୟରେ କହିଲେ ଅର୍ଜୁନଙ୍କୁ, ହେଲେ ତପସ୍ୱୀଭ୍ୟ ଅଧିକ ଯୋଗୀ, ଜ୍ଞାନୀଭ୍ୟ ବି ମତ ଅଧିକ, କର୍ମୀଭ୍ୟଶ୍ଚାଧିକ ଯୋଗୀ, ତସ୍ମାତ୍ ଯୋଗୀ ଭବ ଅର୍ଜୁନ। ତପସ୍ୱୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଯୋଗୀ, କର୍ମୀମାନଙ୍କ ଭିତରେ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ଯୋଗୀ, ଏବଂ ଜ୍ଞାନୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଯୋଗୀ, ତମେ ସେଥିପାଇଁ ଯୋଗୀ ହୁଅ, ତସ୍ମାତ୍ ଯୋଗୀ ଭବ ଅର୍ଜୁନ। ତପସ୍ୱୀୟ ବି ଅଧିକ ଯୋଗୀ, ଜ୍ଞାନୀଭ୍ୟ ବି ମଧ୍ୟ କର୍ମୀଭ୍ୟଶ୍ଚାଧିକ ତସ୍ମାତ୍ ଯୋଗୀ ଭବ ଅର୍ଜୁନ, ଅର୍ଜୁନ ତୁମେ ମଧ୍ୟ ଗୋଟେ ଯୋଗୀ ହୁଅ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ କି ଯୋଗୀ ହେବା ଆମେ। ତେଣୁ ଭଗବାନ ଷଷ୍ଠ ଅଧ୍ୟାୟର ଅନ୍ତିମ ଶ୍ଳୋକରେ କହିଲେ ଏ କଥାଟି, ଯୋଗିନାମ ଅପି ସର୍ବେଷାଂ, ଯେତେ ପ୍ରକାର ଯୋଗୀ ଅଛନ୍ତି, ମଦ୍ଗତିନାନ୍ତରାତ୍ମନା ଅନ୍ତରରେ ଯେଉଁଭଳି ମୋର ଯେ ଚିନ୍ତା କରନ୍ତି, ମଦ୍ଗତ ଶ୍ରଦ୍ଧାବାନ ଶ୍ରଦ୍ଧାର ସହିତ ଯେ ମୋର ଭଜନ କରନ୍ତି, ସ୍ୱାମୀ ଯୁକ୍ତତମ ମତ, ସିଏ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ଯୋଗକୁ ପ୍ରଭୁପାଦ ମହାରାଜ ଗୋଟେ ସିଡ଼ି ସହିତ ତୁଳନା କରିଛନ୍ତି। ଆମର ଯେଉଁ ଛାତ ଉପରକୁ ଯିବା ପାଇଁ ଗୋଟେ ସିଡ଼ି ଅଛି, ସିଡ଼ିରେ ବହୁତ ପାହାଚ ରହିଛି, ସେଭଳି ଭାବେ ଭଗବାନ ପ୍ରାପ୍ତ ହେବା ପାଇଁ ଯେଉଁ ସିଡ଼ି ତାକୁ ଯୋଗ ବୋଲି କୁହାଯାଉଛି। ଏ ଯୋଗ ଆରମ୍ଭ ହେଉଛି କର୍ମଯୋଗରୁ, କର୍ମଯୋଗ, ସେଥିପାଇଁ ଆମର କର୍ମଯୋଗ ଆରମ୍ଭ ହେଲା ବର୍ତ୍ତମାନ କର୍ମଯୋଗ। ତା ଉପରକୁ ଆସିଲା ଜ୍ଞାନ, ତା ଉପରକୁ ଆସିଲା ଅଷ୍ଟାଙ୍ଗ ଯୋଗ, ଅନ୍ତିମ ସ୍ତର ହେଉଛି, ଅନ୍ତିମ ଯୋଗ ହେଉଛି ଭକ୍ତି। ଯେତେ ଯୋଗୀମାନେ ଅଛନ୍ତି, ଭକ୍ତି ଯୋଗ ହେଉଛି ଶ୍ରେଷ୍ଠ ଯୋଗୀ। ଏଇ ଭକ୍ତିରେ ପୂର୍ଣ୍ଣ ଭାବରେ ଜଣେ ତା'ର ସ୍ୱରୂପକୁ ସେ ପ୍ରାପ୍ତ ହେବ। ତେଣୁ ଯେଉଁମାନଙ୍କର ଚେତନା ଭ୍ରଷ୍ଟ ହୋଇଯାଇଛି, ସେମାନେ ଯଦି ପୁଣି ଏଇ ଭକ୍ତି ଯୋଗକୁ ଆଶ୍ରୟ କରିବେ, ପୁନଃ ଯୋଗ ନିଷେବୟା, ଏଇ ଭକ୍ତି ଯୋଗର ସେବନ କରିବେ, ଯେଉଁ ରହିଛି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତି ପୁଂସା ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣା କ୍ରିୟତେ ଭଗବତ ଅଧା ତନ୍ମନି ଅଧିତମ ଉତ୍ତମମ୍। ଇଏ ହେଉଛି ଭକ୍ତିର ନଅଟି ଲକ୍ଷଣ ରହିଛି। ଏଇ ମାଧ୍ୟମରେ ଆମେ ଭକ୍ତି ଯୋଗ ଭକ୍ତିର ନିଷେବୟା, ଭକ୍ତି ସେବା କରିବା, ଶ୍ରବଣ ଆପଣମାନେ ଶ୍ରବଣ କରୁଛନ୍ତି, ଏ ଭକ୍ତି ହେଉଛି, ଆମେ କଥା କୀର୍ତ୍ତନ କରୁଛେ, ଇଏ ମଧ୍ୟ ଭକ୍ତି, ଯେଉଁମାନେ ସ୍ମରଣ କରୁଛନ୍ତି ସେଇଟା ମଧ୍ୟ ଭକ୍ତି। ଏଇଭଳି ଭାବରେ ଭକ୍ତିର ନଅଟି ଅଙ୍ଗ ରହିଛି। ପ୍ରହ୍ଲାଦ ମହାରାଜ ଏଇଟାକୁ କହିଛନ୍ତି, ତାଙ୍କ ପିତା ହିରଣ୍ୟକଶିପୁ କହିଥିଲେ। ତେଣୁ ଏଇଭଳି ଭାବରେ ଯୋଗଯୁକ୍ତ ଆମେ ହେଇଗଲେ, ପୁନର୍ଯୋଗ ନିଷେବୟା, ଯୋଗଯୁକ୍ତ ଆମେ ଯଦି ହେଇଯିବା ତାହେଲେ ଆମେ ମଧ୍ୟ ସ୍ୱଚ୍ଛ ହେଇଯିବା। ଯେଉଁଭଳି ଭାବରେ ଜଳ ସ୍ୱଚ୍ଛ ହେଇଯାଇଛି, ତା'ର ପ୍ରକୃତିକୁ ପ୍ରାପ୍ତ ହେଉଛେ, ଆମର ସେଇଭଳି ଭାବେ ଆମର ସ୍ୱରୂପକୁ ପ୍ରାପ୍ତ ହେବା। ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ ଏଇ ଏଇଟା ଆମେ ଭ୍ରଷ୍ଟ ହେଇଯାଇଛେ, ଆମର ସ୍ୱରୂପ କୃଷ୍ଣଙ୍କର ଦାସ ହେଉନି, ଆମେ ମାୟାର ଦାସ ହେଇକି ରହିଛେ, ଗୋଦାସ ହେଇକି ରହିଛେ, ଇନ୍ଦ୍ରିୟମାନଙ୍କର ଦାସ ହେଇକି ରହିଛେ। କିନ୍ତୁ ଯେତେବେଳେ ଆମେ ଭକ୍ତି ଯୋଗର ଆଶ୍ରୟ ନେବା, ପୁନଃଯୋଗ ନିଷେବା, ଭକ୍ତି ଯୋଗ ସେବା କରିବା, ତାହେଲେ ପୁଣି ଆମର ପ୍ରକୃତ ସ୍ୱରୂପକୁ ଆମେ ପ୍ରାପ୍ତ ହେବା। ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଭଗବାନଙ୍କର ଆମେ ସେବାରେ ନିଯୁକ୍ତ ହେବା, ଏଇଟା ହେଉଛି ଆମର ସ୍ୱରୂପ ଆମେ ପ୍ରାପ୍ତ ହେବା। ତେଣୁ ଏ ଶ୍ଳୋକରେ ଯେଉଁ କୁହାଯାଇଛି ଅତ୍ର ଭକ୍ତି ଯୋଗ ନିଷେବା ବୋଲି କୁହାଯାଉଛି, ସାମ୍ୟଂ ଶରଦୋ, ଶରତ କାଳ ସହିତ ଏ ଭକ୍ତିଯୋଗ ସେବା ଭକ୍ତିଯୋଗଟାକୁ ସମାନ କରାଯାଇଛି। ଶରଦ ଋତୁ ଯେଉଁଭଳି ଭାବରେ ଦେଖିଲେ ଜଳ ତାଙ୍କର ସ୍ୱରୂପକୁ ପ୍ରାପ୍ତ ହୋଇଗଲେ, ସେଭଳି ଭାବରେ ଭକ୍ତିଯୋଗ ଯଦି ଆମେ ଆଶ୍ରୟ ଗ୍ରହଣ କରିବା ତାହେଲେ ଆମେ ଆମର ସ୍ୱରୂପକୁ ପ୍ରାପ୍ତ ହେବା। ଏ ଶରତ ଋତୁ ଯେଉଁ ହେଉଛି, ଇଏ ହେଉଛି ଭଗବାନଙ୍କର ଭକ୍ତି। ଶରତ ଋତୁ ନ ଆସିବା ପର୍ଯ୍ୟନ୍ତ ଜଣେ ଜଳ ସ୍ୱଚ୍ଛ ହୋଇପାରିବ ନାହିଁ, ସେଭଳି ଭାବରେ ଭକ୍ତି ନ ଆସିବା ପର୍ଯ୍ୟନ୍ତ ଆମେ ସ୍ୱଚ୍ଛ ହୋଇପାରିବା ନାହିଁ, ଆମେ ପବିତ୍ର ହୋଇପାରିବା ନାହିଁ। ଭକ୍ତିକୁ ଆଶ୍ରୟ କଲେ ହିଁ ଆମେ ସ୍ୱଚ୍ଛ ହୋଇପାରିବା, ନହେଲେ ଆମେ ବିଭିନ୍ନ ପ୍ରକାର ବିକୃତିରେ ରହିବା, ସବୁ ଆମ ବିରୂପରେ ଆମେ ରହିବା, ପ୍ରକୃତ ସ୍ୱରୂପ ଆମେ ପ୍ରାପ୍ତ ହୋଇପାରିବା ନାହିଁ। ଭଗବତ ସ୍ଫୁରଣେନ ସାମ୍ୟଂ ନିରଜସ୍ୟ, ତେଣୁ ଯେଉଁମାନେ ଭକ୍ତି କରୁଛନ୍ତି, ଭଗବତ ଅନୁଭବ କରୁଛନ୍ତି, ସ୍ଫୁରଣ ହେଉଛି ତାଙ୍କର ଭଗବତ ଲୀଳା ସ୍ଫୁରଣ ହେଉଛି ଇତ୍ୟାଦି, ଏଇଟାକୁ ସହିତ ତୁଳନା କରାଯାଇଛି କାହା ସହିତ, ନା ନିରଜ। ଯେମିତି ଶରତ ଋତୁରେ ପଦ୍ମ ପ୍ରସ୍ଫୁଟିତ ହେଉଛି, ସେଭଳି ଭାବରେ ଏଇ ଯେଉଁ ଭଗବତ ଅନୁଭୂତି ଯେଉଁମାନଙ୍କର ଆସୁଛି, ଭଗବତ ସ୍ଫୁରଣ ଯେଉଁମାନଙ୍କର ହେଉଛି, ଭକ୍ତି ଭକ୍ତି ଆରମ୍ଭ ହେଲା, ଭକ୍ତି ଯୋଗକୁ ଶରତ ଋତୁ ସହିତ ତୁଳନା କରାଯାଇଛି। ଶରତ ଋତୁ ଆସିଲେ, ଶରତ ଋତୁ ମାନେ ଏଇଟା ଭକ୍ତି ଯୋଗ, ଶରତ ଋତୁ ଯେଉଁ ପଦ୍ମ ପ୍ରସ୍ଫୁଟିତ ହେଉଛି ତା ସହିତ କାହା ସହିତ ତୁଳନା କରାଯାଉ, ନା ଭକ୍ତି ଭଗବତ ସ୍ଫୁରଣେନ, ଭଗବତ ସ୍ଫୁର୍ତ୍ତି ହେଉଛି, ଭଗବତ ଅନୁଭୂତି ହେଉଛି, ଭଗବତ ଲୀଳା ସ୍ମରଣ ହେଉଛି, ଭଗବତ ଅନୁଭୂତି ହେଉଛି। ଯେଉଁମାନେ ସେବା କରୁଛନ୍ତି, ଭଗବାନ ସେବା କରୁଛନ୍ତି, ଭଗବତ ଅନୁଭୂତି କିଛି ପ୍ରାପ୍ତ ହେଉଛନ୍ତି, ସେଇଟା ପଦ୍ମ ଫୁଲ ଭଳି। ଭଗବତ ସ୍ଫୁରଣେନ ସାମ୍ୟଂ ନିରଜ, ନିରଜସ୍ୟ ନିରଜ କହିଲେ ଏଇ ପଦ୍ମ, ପଦ୍ମ ଯେଉଁ ପ୍ରସ୍ଫୁଟିତ ହେଉଛି ମାନେ ଆମର ହୃଦୟ ରୂପକ ପଦ୍ମ ପ୍ରସ୍ଫୁଟିତ ହେଲା, ସେଇ ପଦ୍ମରେ ହୃଦୟ ରୂପକ ପଦ୍ମରେ ଭଗବାନ ଆବିର୍ଭାବ ହେବେ, ହୃତ୍ସରୋଜ ସୌରଭ ହେ, ଭଗବାନ ଆବିର୍ଭାବ ହେବେ ସେ ହୃତ୍ସରୋଜରେ, ଏବଂ ସ୍ଫୁରଣ ହେବ ଆମର, ଭଗବତ ଅନୁଭୂତି ପ୍ରାପ୍ତ ହେବା ଆମେ। ଏବଂ ଇତି ଇୟଂ ଉପାଦେୟା, ତେଣୁ ଇଏ ହେଉଛି ଉପାଦେୟ ଶିକ୍ଷା, ଶରତ ଋତୁରେ ଇଏ ହେଉଛି ଉପାଦେୟ ଶିକ୍ଷା। ଶରତ ଋତୁରେ ଯେଉଁଭଳି ଭାବରେ ଜଳ ସ୍ୱଚ୍ଛ ହୋଇଯାଉଛି, ସେଭଳି ଭାବରେ ଆମ ହୃଦୟ ମଧ୍ୟ ସ୍ୱଚ୍ଛ ହୋଇଯିବ, ସ୍ୱଚ୍ଛ ଜଳରେ ପଦ୍ମ ପ୍ରସ୍ଫୁଟିତ ହେଉଛି, ସେଭଳି ଭାବରେ ଆମର ମଧ୍ୟ ଭଗବତ ସ୍ଫୁର୍ତ୍ତି ହେବ, ଭଗବତ ଅନୁଭୂତି ସ୍ଫୁରଣ ହେବ, ଭଗବତ ଅନୁଭୂତି ଜାତ ହେବ। ତେଣୁ ଏଇଟା ଆମେ, ଏଇଟା ହେଉଛି ଉପାଦେୟ ଶିକ୍ଷା, ଶରତ ଋତୁରେ ଇଏ ହେଉଛି ଉପାଦେୟ ଶିକ୍ଷା। ତେଣୁ ପରବର୍ତ୍ତୀ ଶ୍ଳୋକ 34 ଶ୍ଳୋକରେ କୁହାଯାଉଛି, ବ୍ୟମ୍ନୋଭ୍ରମ ଭୂତ ସାବଲ୍ୟମ ଭୂବ ପଙ୍କମପାଙ୍ଗମଳମ ଶରଜହାରା ଶ୍ରମିଣାଂ କୃଷ୍ଣେ ଭକ୍ତି ଯଥା ଶୁଭମ। ଏଇଟା ହେଉଛି କ'ଣ ନା, ବ୍ୟମ୍ନୋ ଅଭ୍ରମ ଅଭ୍ରମ ଭୂତ ସାବଲ୍ୟମ, ବ୍ୟମ୍ନ ଏଇଟା ଆଗରୁ କୁହାଗଲା, ବ୍ୟମ୍ନ ଆକାଶରେ ଅଭ୍ର ଆଉ ରହିବ ନାହିଁ, ବା ବାଦଲ ରହିବ ନାହିଁ, ମେଘ ରହିବ ନାହିଁ, ଅଭ୍ରମ ଅଭ୍ରମ। ତେଣୁ ଭୂତ ସାବଲ୍ୟମ, ବର୍ଷା ଋତୁରେ ଯେଉଁ ଭୂତ ସାବଲ୍ୟ, ବର୍ଷା ଋତୁରେ କିଏ କୁଆଡ଼େ ଯାଇନଥିଲେ, ସମସ୍ତେ ରହୁଥିଲେ ଗୋଟିଏ ସ୍ଥାନରେ ରହୁଥିଲେ, ସବୁ ଭୂତ ସାବଲ୍ୟମ, ସମସ୍ତେ ସଂକୀର୍ଣ୍ଣ ସ୍ଥାନରେ ରହୁଥିଲେ, ଚାରିଆଡ଼େ ଜଳ ହୋଇଯାଉଥିଲା, ଏସବୁ ରହୁଥିଲା। ତେଣୁ ବର୍ଷା ଋତୁ ସରିଗଲା ପରେ ସେମାନେ ସବୁ ଯିବେ, ବିଭିନ୍ନ ସ୍ଥାନକୁ ଯିବେ। ଭୂବ ପଙ୍କ ମପାଙ୍ଗମଳମ, ଭୂମିର ଯେଉଁ ପଙ୍କ ରହିଛି, ବର୍ଷା ଋତୁରେ ପଙ୍କ ହୋଇଯାଉଥିଲା, ଏବଂ ମପାଙ୍ଗମଳମ ଜଳରେ ଯେଉଁ ମଳ ରହିଥିଲା, ବର୍ଷା ଋତୁରେ ମଳ ହୋଇଯାଇଥିଲା, ମଇଳା ଜଳ ହୋଇଯାଇଥିଲା। ଶରଜହାରା ଶ୍ରମିଣା, ଶରତ ଋତୁ ଆସିଲେ ସେସବୁ ଚାଲିଗଲା, ଭୂତ ସାବଲ ଚାଲିଗଲା, ଭୂମିର ଭୂତ ସାବଲ କହିଲେ ସଂକୀର୍ଣ୍ଣତା ଦୂର ହୋଇଗଲା, ସମସ୍ତେ ଯିବେ ବିଭିନ୍ନ ସ୍ଥାନକୁ ଯିବେ। ଏବଂ ଭୂବ ପଙ୍କ ଭୂମିର ଯେଉଁ ପଙ୍କ ରହିଛି ପଙ୍କ ଥିଲା ସେଇଟା ମଧ୍ୟ ଦୂର ହୋଇଯିବ, ଶୁଷ୍କ ହୋଇଯିବ, ଭୂମି ଶୁଖିଲା ଯିବ, ଶୁଖିଯିବ, ଆଉ ପଙ୍କ ରହିବ ନାହିଁ। ଅପାଙ୍ଗମଳମ ଜଳର ଯେଉଁ ମଳ ଥିଲା, ଜଳର ଯେଉଁ ମଇଳା ଥିଲା ସେଇଟା ସ୍ୱଚ୍ଛ ହୋଇଯିବ। ଶରତ ଜହାର ଶରତ ଋତୁ ଆସିଲେ ଏସବୁ ହେବ। ସେହିଭଳି ଭାବରେ ଆଶ୍ରମିଣାଂ କୃଷ୍ଣେ ଭକ୍ତି ଯଥା ଶୁଭମ, ଯେମିତି ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି, ଚାରି ପ୍ରକାର ଆଶ୍ରମ ରହିଛି, ବ୍ରହ୍ମଚାରୀ ଗୃହସ୍ଥ ବାହନପ୍ରସ୍ଥ ସନ୍ନ୍ୟାସ, ଚାରୋଟି ଆଶ୍ରମ ରହିଛି। ଏ ଚାରି ଆଶ୍ରମର ଯଦି କିଛି କିଛି ଅସୁବିଧା କିଛି ରହିଛି, କିଛି ଦୁଃଖ ରହିଛି ଚାରି ଆଶ୍ରମର, କିନ୍ତୁ ଯଦି ସେମାନେ କୃଷ୍ଣ ଭକ୍ତି ଗ୍ରହଣ କରିବେ, ଯେଉଁଭଳି ଭାବରେ ଶରତ ଋତୁରେ ଏମାନଙ୍କ ସବୁ ଯେଉଁ ରହିଛି ଅଶୁଭ ଦୂର ହୋଇଯାଉଛି, ଭୂତ ସାବଲ ଭୂମିର ଭୂତ ସାବଲ ଦୂର ହୋଇଯାଉଛି, ଭୂମିର ପଙ୍କ ଦୂର ହୋଇଯାଉଛି, ଜଳର ଜଳର ମଇଳା ଦୂର ହୋଇଯାଉଛି, ମଳ ଦୂର ହୋଇଯାଉଛି, ସେଭଳି ଭାବରେ ଶରତ ଋତୁରେ ସେଭଳି ଦୂର ହୋଇଯାଉଛି, ସେଭଳି ଭାବରେ କୃଷ୍ଣ ଭକ୍ତି କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ ତାତେ ବେଦ ଶାସ୍ତ୍ର ହୈତେ ପରମ ମହତ। ଏ ଭାଗବତ ହେଉଛି କୃଷ୍ଣ ଭକ୍ତି ରସ, କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ, ବେଦଶାସ୍ତ୍ରରୁ ସବୁ ସାର ଜିନିଷଟା ଆଣି କରାଯାଇଛି ଭାଗବତମ। କୃଷ୍ଣ ଭକ୍ତି ଜଣେ ଗ୍ରହଣ କଲା ମାନେ ସବୁ ଅଶୁଭ ସବୁ ଅଶୁଭ ଦୂର, ଯଦି ଚାରି ଆଶ୍ରମର ବିଭିନ୍ନ ପ୍ରକାର ଅଶୁଭ ରହିଛି ବା ଦୁଃଖ ରହିଛି ସେସବୁ ଦୂର ହୋଇଯାଏ କୃଷ୍ଣ ଭକ୍ତି ଗ୍ରହଣ କଲେ। ଚାରି ଆଶ୍ରମରେ କିଛି କିଛି ଦୁଃଖ ରହିଛି, ବ୍ରହ୍ମଚାରୀଙ୍କର କିଛି ଦୁଃଖ ରହିଛି, ଗୃହସ୍ଥଙ୍କର କିଛି ଦୁଃଖ ରହିଛି, ବାହନପ୍ରସ୍ଥଙ୍କର କିଛି ଦୁଃଖ ରହିଛି, ଏବଂ ସନ୍ନ୍ୟାସୀମାନଙ୍କର ମଧ୍ୟ ଆଶ୍ରମରେ କିଛି ଦୁଃଖ ରହିଛି, କିନ୍ତୁ ଯଦି ସେମାନେ କୃଷ୍ଣ ଭକ୍ତି ଗ୍ରହଣ କରିବେ ତାହେଲେ ସମସ୍ତ ଅଶୁଭ ସବୁ ଦୁଃଖ ଦୂର ହୋଇଯିବ। ତେଣୁ ଏଇଟା ହେଉଛି ବ୍ରହ୍ମଚାରୀ କହିଲେ ଅଧ୍ୟୟନ ସେମାନେ କରୁଛନ୍ତି, ବ୍ରହ୍ମଚାରୀ ଗୃହସ୍ଥଙ୍କର କ୍ରିୟାଯୋଗ, ବାହନପ୍ରସ୍ଥଙ୍କର ତପସ୍ୟା ଏବଂ ସନ୍ନ୍ୟାସୀମାନଙ୍କର ସମାଧି, ଏସବୁ ସେମାନେ କାର୍ଯ୍ୟରେ ରତ, ଏହିସବୁ କାର୍ଯ୍ୟ ତାଙ୍କର ରହିଛି, ତାଙ୍କର ଆଶ୍ରମର ଧର୍ମ ହେଉଛି ସେସବୁ ରହିଛି। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ଚତୁରାଶ୍ରମର ଯେକୌଣସି ଗୋଟିକ ନିୟମ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମୂହ ଅବଶ୍ୟ ପାଳନ କରିବା ଉଚିତ। ଏହି ବିଭାଗ ଗୁଡ଼ିକ ହେଉଛି ଅବିବାହିତ ଛାତ୍ର ଜୀବନ ବା ବ୍ରହ୍ମଚର୍ଯ୍ୟ, ବିବାହିତ ଜୀବନ ବା ଗୃହସ୍ଥ, ଅବସରକାଳୀନ ଜୀବନ ବା ବାହନପ୍ରସ୍ଥ, ତ୍ୟାଗ ଜୀବନ ବା ସନ୍ନ୍ୟାସ। ତେଣୁ ବ୍ରହ୍ମଚାରୀ ବ୍ରହ୍ମଚାରୀ ଛାତ୍ର ଜୀବନରେ ଅବଶ୍ୟ ଭୃତ୍ୟ ପରି ନାନାବିଧ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ସପ୍ତମ ସ୍କନ୍ଧ 11 ଅଧ୍ୟାୟରେ ବିଭିନ୍ନ ବର୍ଣ୍ଣ ଏବଂ ବିଭିନ୍ନ ଆଶ୍ରମ ବିଷୟରେ ନାରଦ ମୁନି ଯୁଧିଷ୍ଠିର ମହାରାଜ କହିଛନ୍ତି ସେ କଥା। ବ୍ରହ୍ମଚାରୀର କ'ଣ ସବୁ କର୍ତ୍ତବ୍ୟ ରହିଛି ନା, ବ୍ରହ୍ମଚାରୀ ଗୁରୁକୂଳେ ବସନ୍ତ, ବ୍ରହ୍ମଚାରୀର କର୍ତ୍ତବ୍ୟ ହେଉଛି ସେ ଗୁରୁକୂଳେ ରହିବେ, ବସନ୍ତ ସବୁ ଇନ୍ଦ୍ରିୟମାନଙ୍କୁ ସଂଯମ କରି ରହିବେ, ବସନ୍ତ ଆଚରଣ ଦାସବତ ନିଚ ଗୁରୁ ସୁଦୃଢ଼ ସୁହୃଦ, ଗୁରୁଙ୍କ ପାଖରେ ତାଙ୍କର ଭୃତ୍ୟ ହିସାବରେ ରହିବେ, ଆଚରଣ ଦାସ ଦାସ ଭଳି ରହିବେ, ନିଚ ଦାସ ଭଳି ରହିବେ, ଗୁରୁ ଗୁରୁଙ୍କର କେମିତି ମଙ୍ଗଳ ହେବ, ସେ ଗୁରୁଙ୍କର କେମିତି ସେବା କରିବେ ଏହି ବିଷୟରେ ସେ ଚିନ୍ତା କରିବେ। ଏ ବ୍ରହ୍ମଚାରୀ କର୍ତ୍ତବ୍ୟ ରହିଛି, ବ୍ରହ୍ମଚାରୀ ଆଶ୍ରମରେ ବହୁତ ନିୟମ ରହିଛି, କିନ୍ତୁ ଆମର ତ ବ୍ରହ୍ମଚାରୀ ଶୁଣିବାକୁ ନାହାନ୍ତି, ଆଉ କିଏ ଶୁଣିବ ବ୍ରହ୍ମଚାରୀ, କିଏ ନାହାନ୍ତି ମନ୍ଦିରର ବ୍ରହ୍ମଚାରୀ ଶୁଣିବା ପାଇଁ ବ୍ରହ୍ମଚାରୀର ନିୟମ, ଯାହା ହଉ ଆମେ କହିଦେଇଥିବା ବ୍ରହ୍ମଚାରୀ ନିୟମ, କିଏ ଶୁଣନ୍ତୁ ନ ଶୁଣନ୍ତୁ, ଯିଏ ଫେସବୁକ୍ରେ ଯାଇ ଶୁଣିବେ ଶୁଣିବେ ବ୍ରହ୍ମଚାରୀଙ୍କର ନିୟମ। ତେଣୁ ବ୍ରହ୍ମଚାରୀଙ୍କର ନିୟମ ହେଉଛି ବ୍ରହ୍ମଚାରୀ ଯାହା ଆଣିବେ, ଯାହା ରୋଜଗାର କରିବେ, ଯାହା ଭିକ୍ଷା କରିବେ, ଯାହା ଆଣିବେ ପକେଟରେ ପୁରେଇବେ ନାହିଁ, ବ୍ୟାଙ୍କରେ ଡିପୋଜିଟ୍ କରିବେ ନାହିଁ, ଏସବୁ ଆଣିକି ଗୁରୁଙ୍କୁ ଦେବେ, ଇଏ ହେଉଛି ବ୍ରହ୍ମଚାରୀର କର୍ତ୍ତବ୍ୟ। ଯାହା ଭିକ୍ଷା କରିବେ ସବୁ ଗୁରୁଙ୍କୁ ପ୍ରଦାନ କରିବେ, ସବୁ ଗୁରୁଙ୍କର, ତାଙ୍କର କିଛି ନୁହଁ। ଏହି ସମୟ ଏ ବିଷୟରେ ଗୋଟେ କଥା ରହିଛି, ଉପମନ୍ୟୁଙ୍କ କଥା ରହିଛି, ଉପମନ୍ୟୁ ଆଦର୍ଶ ବ୍ରହ୍ମଚାରୀ ଥିଲେ, ଉପମନ୍ୟୁ ମାନେ ଗୁରୁଦେବ ତାଙ୍କୁ ପରୀକ୍ଷା କରୁଥିଲେ, ଗୁରୁଦେବ ତାଙ୍କୁ କହିଥିଲେ ତୁମେ ନେଇକରି ଗାଈ ଚରାଅ, ସେ ଗାଈ ଚରାଉଥିଲେ। ତେଣୁ ଗାଈ ଚରିକି ତାଙ୍କର ଯେଉଁ କ୍ଷୀର ନେଉଥିଲେ ସବୁ କରୁଥିଲେ, ସେ କ୍ଷୀର ତାଙ୍କର ଯଦି ଦରକାର ସେ ପାନ କରୁଥିଲେ। ଗୁରୁଦେବ ପଚାରିଲେ ଉପମାନ୍ୟୁ ତୁମେ ଖାଦ୍ୟ ଫାଦ୍ୟ ଖାଉଛୁ ନା? ହଁ, ଆମେ ସେ କ୍ଷୀର ଯେଉଁ ଦେଉଛୁ ସେ କ୍ଷୀରକୁ କିଛି ପାନ କରୁଛୁ ନା? ମୁଁ ତ ତୁମକୁ କହିନାହିଁ। ନିୟମ ହେଉଛି ବ୍ରହ୍ମଚାରୀ ଯାହା ଆଣିବେ ସେ ସବୁ ଗୁରୁଙ୍କୁ ଦେବେ। ଗୁରୁ ଯଦି ତାଙ୍କୁ ନ କହିବେ ବସ ତୁମେ ଏଇଠି ଖାଦ୍ୟ ଗ୍ରହଣ କର, ତାହେଲେ ସେମାନେ ସେଦିନ ଉପବାସ ରହିବେ। ଏ ବ୍ରହ୍ମଚାରୀ ଆଶ୍ରମରେ ଗୋଟେ ଅସୁବିଧା ରହିଛି, ଗୁରୁ ଯଦି ନ ଦେବେ ପ୍ରଦାନ ନ କରିବେ ସେ ଗୁରୁ ବ୍ରହ୍ମଚାରୀ କିଛି ଖାଦ୍ୟ ଗ୍ରହଣ କରିବେ ନାହିଁ। ତେଣୁ ଇଏ ଉପମାନ୍ୟୁ କହିଲେ, ମୁଁ ଉପମାନ୍ୟୁ ଗୁରୁଦେବ କହିଲେ ଯେ ମୁଁ ତ ତୁମକୁ କହିନି ଖାଇବା ପାଇଁ, ତୁମେ କେମିତି ଖାଇଲ ନା? ଗୁରୁଦେବ ମୋର ଭୁଲ ହେଇଗଲା, ଆଉ କରିବି ନାହିଁ। ସବୁ ଯାହା ସବୁ ସାହସ କ୍ଷୀର ସବୁ ଆଣୁଥିଲେ ସବୁ ପ୍ରଦାନ କରୁଥିଲେ, ସେ କିଛି ଗ୍ରହଣ କରୁନଥିଲେ। କିଛି ଦିନ ଗଲା ପରେ ଦେଖିଲେ ଉପମାନ୍ୟୁ, ତୁମେ ଏବେ କ'ଣ କିଛି ଖାଦ୍ୟ ଗ୍ରହଣ କରୁଛ ନା? ଗୁରୁଦେବ ଆପଣ ତ ସବୁ କ୍ଷୀର ନେଇଗଲେ ଆଉ କିଛି ଖାଉନି ନା? କ'ଣ କରୁଛ, କେମିତି କ'ଣ ଚଳୁଛ? ଗୁରୁଦେବ ସବୁ ଖାଇସାରିଲା ପରେ କ୍ଷୀର ସବୁ ନେଇଗଲା ପରେ ବାଛୁରୀ ସବୁ ଖାଇସାରିଲା ପରେ ଯାହା ବାଛୁରୀଙ୍କ ମୁହଁରେ ସବୁ ଲାଗି ରହୁଛି କ୍ଷୀର ସେଇଟାକୁ ଚାଟିକି ରହୁଛି ନା? ସେଇଟା ତୁମେ କରିବା କଥା ନୁହଁ, ମୁଁ ତୁମକୁ ଅନୁମତି ଦେଇନି ତୁମେ ଦେଲ। ତେଣୁ ଆଜିକାଲି ଗୁରୁଦେବ ଭୁଲ ହେଇଗଲା, ଆଚରି ଆଉ ସେଟାକୁ ବି କରିବା ନାହିଁ। ତେଣୁ ଏଇଭଳି ଭାବରେ ଆଉ କିଛି ଖାଦ୍ୟ ମିଳିଲା ନାହିଁ। ତେଣୁ ସିଏ ଗୋଟେ ବଣରେ ପତ୍ରମୂଳ ସବୁ ପତ୍ର ଫୁଲ ସବୁ ପତ୍ର ସବୁ ଖାଇକି ରହିଲେ। ଗୋଟେ ଥର ଏଇଭଳି ପତ୍ର ଖାଇକରି ତାଙ୍କର ଗୋଟେ ଚକ୍ଷୁ ଅନ୍ଧ ହେଇଗଲା, ସେ ଜାଣିପାରିଲେ ନାହିଁ ଏ ଚକ୍ଷୁର ବଣର ପତ୍ର କେଉଁଟା ବିଷାକ୍ତ ପତ୍ର ରହିଛି, ଖାଇଦେଲେ ତାକୁ ଚକ୍ଷୁ ଅନ୍ଧ ହେଇଗଲା। ଆସିଲା ବେଳକୁ ବାଟରେ ପଡ଼ିଗଲେ, କୂଅରେ ପଡ଼ିଗଲେ। ତେଣୁ କୂଅରେ ଯେତେବେଳେ ପଡ଼ିଗଲେ ସେ ସମୟରେ ଅଶ୍ୱିନୀ କୁମାର ଆସି ପହଞ୍ଚିଗଲେ। ଅଶ୍ୱିନୀ କୁମାର ତାଙ୍କ ଗୁରୁ ଭକ୍ତିରେ ପ୍ରୀତ ହୋଇକରି, ଅଶ୍ୱିନୀଙ୍କ ଦେବତାମାନଙ୍କର ସେ ହେଉଛନ୍ତି ବୈଦ୍ୟ, ଆସି ପ୍ରୀତ ହୋଇକରି କହିଲେ, ଦେଖ ଉପମାନ୍ୟୁ ମୁଁ ଏ ଦେଉଛି, ଇଏ ନିଅ ଔଷଧ, ଏଇଟା ନିଅ, ଏଇଟାକୁ ଖାଇଲେ, ଏଇଟାକୁ ଖାଇଲେ ତୁମର ଚକ୍ଷୁ ଅନ୍ଧ ଭଲ ହୋଇଯିବ, ଅନ୍ଧରୋଗ ଭଲ ହୋଇଯିବ, ତୁମେ ପୁଣି ଦେଖିପାରିବ। ସେ କହିଲେ, ନା ଗୁରୁଦେବ ନ କହିଲା ପର୍ଯ୍ୟନ୍ତ ମୁଁ ଖାଇବି ନାହିଁ। ତେଣୁ ଗୁରୁଦେବ ଯେତେବେଳେ ଯାଇ ଅନୁମତି ଦେଲେ ଯାଇକି ସେ ଗ୍ରହଣ କଲେ। ଏଇଭଳି ଭାବେ ବ୍ରହ୍ମଚାରୀ ଆଶ୍ରମରେ ତ ବହୁତ ନିୟମ ରହିଛି, କଡ଼ାକଡ଼ି ନିୟମ ସବୁ ରହିଛି, କିନ୍ତୁ କୃଷ୍ଣ ଭକ୍ତି ଗ୍ରହଣ କଲେ ସେ ଦୁଃଖଟା ମଧ୍ୟ ଦୂର ହୋଇଯିବ କୁହାଯାଉଛି। ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ ବ୍ରହ୍ମଚାରୀ ଗଲା। ଦୁଇରେ ହେଉଛି ବିବାହିତ ଜୀବନ ବା ଗୃହସ୍ଥ ଜୀବନ, ତିନିରେ ଅବସରକାଳୀନ ଜୀବନ ବା ବାନପ୍ରସ୍ଥ, ଚାରିରେ ତ୍ୟାଗ ଜୀବନ ବା ସନ୍ନ୍ୟାସ। ବ୍ରହ୍ମଚାରୀ ଛାତ୍ର ଜୀବନରେ ଅବଶ୍ୟ ଭୃତ୍ୟ ପରି ନାନାବିଧ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ, କିନ୍ତୁ ଯେତେବେଳେ ସେ କୃଷ୍ଣଙ୍କ ପ୍ରତି ପ୍ରେମମୟୀ ସେବା ସାଧନ କରେ ସେତେବେଳେ ତାର ଗୁରୁଜନମାନେ ତାର ପରମାର୍ଥିକ ଅବସ୍ଥାନ ବିଷୟରେ ହୃଦୟଙ୍ଗମ କରି ତାକୁ ଉଚ୍ଚତର କର୍ତ୍ତବ୍ୟ ଦିଗରେ ଉନ୍ନୀତ କରନ୍ତି। ତାଙ୍କୁ କହନ୍ତି, ବତ୍ସ ତୁମର ଏତକ ଶେଷ ହେଲା, ସାଧନ ଶେଷ ହେଲା, ତୁମେ ତୁମର ଭଗବାନ ଭଜନ କର। ଏଇଭଳି ଭାବରେ ରହିଛି। ସେଇଭଳି ଭାବରେ ଗୃହସ୍ଥ ଆଶ୍ରମରେ କ'ଣ ନା, ସ୍ତ୍ରୀ ଓ ସନ୍ତାନମାନଙ୍କ ପ୍ରତି ଅନୁସୂଚିତ ଅସଂଖ୍ୟ ବାଧ୍ୟବାଧକତା ଗୃହସ୍ଥକୁ ଅନବରତ ହଇରାଣରେ ପକାଇଥାନ୍ତି, କିନ୍ତୁ ସେ ଯେତେବେଳେ କୃଷ୍ଣଙ୍କ ପ୍ରତି ପ୍ରେମମୟୀ ସେବାରେ ଉନ୍ନତି ସାଧନ କରନ୍ତି ସେତେବେଳେ ସେ ଆପେ ଆପେ ପ୍ରକୃତି ନିୟମର ଅଧିକ ଆନନ୍ଦମୟ ପରମାର୍ଥିକ କାର୍ଯ୍ୟକଳାପକୁ ଉନ୍ନୀତ ହୁଅନ୍ତି, ଏବଂ ସେ ଯେପରି ହେଲେ ମଧ୍ୟ ଜାଗତିକ କର୍ତ୍ତବ୍ୟ ଗୁଡ଼ିକୁ କମେଇ ଆଣନ୍ତି। ଏଭଳି ଭାବେ କୃଷ୍ଣ ବ୍ୟକ୍ତିରେ ଗୃହସ୍ଥମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ବାନପ୍ରସ୍ଥ ଯେଉଁମାନେ ବାନପ୍ରସ୍ଥ ବା ଅବସର ଜୀବନରେ ରହିଛନ୍ତି ସେମାନଙ୍କୁ ଅନେକ କର୍ତ୍ତବ୍ୟ ପାଳନ କରିବାକୁ ହୁଏ, ଏବଂ ଏହି କର୍ତ୍ତବ୍ୟ ଗୁଡ଼ିକୁ ମଧ୍ୟ କୃଷ୍ଣଙ୍କ ପ୍ରତି ପ୍ରେମମୟୀ ସେବାରେ ପରିବର୍ତ୍ତିତ କରି ନିଆଯାଇପାରେ। ଏଇଭଳି ଭାବରେ କୃଷ୍ଣଙ୍କ ଭକ୍ତି କଲେ ସେସବୁ ଯେଉଁ କଷ୍ଟ ରହିଛି ସେସବୁ ଦୂର ହୋଇଯିବ। ସେହିପରି ଯେଉଁ ସବୁ ସନ୍ନ୍ୟାସୀ ପରମତତ୍ତ୍ୱଙ୍କ ନିର୍ବିଶେଷ ରୂପ ଧ୍ୟାନ ପ୍ରତି ଅନୁରକ୍ତ, ସେମାନଙ୍କ ପୂର୍ବ ଜୀବନରେ ମଧ୍ୟ ଅନେକ ଅସୁବିଧା ରହିଥାଏ, ଯେପରି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ ପାଞ୍ଚ ଶ୍ଳୋକରେ କୁହାଯାଇଛି, କ୍ଲେଶ ଅଧିକ ତର ସ୍ତେଷାମ, ବହୁତ କଷ୍ଟ ସ୍ୱୀକାର ପଡ଼ିବାକୁ ପଡ଼େ ଯେଉଁମାନେ ବିଶେଷ ଭାବେ ବ୍ରହ୍ମ ଚିନ୍ତନ କରନ୍ତି। କିନ୍ତୁ ଯେତେବେଳେ ସେମାନଙ୍କ ପକ୍ଷରେ ଉନ୍ନତି ସାଧନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଯେତେବେଳେ ଜଣେ ସନ୍ନ୍ୟାସୀ ପ୍ରତି ନଗର ଆଦି ଗ୍ରାମରେ କୃଷ୍ଣଙ୍କ ମହିମା ପ୍ରଚାର କରିବାକୁ ଆରମ୍ଭ କରନ୍ତି ସେତେବେଳେ ତାଙ୍କ ଜୀବନ ସୁନ୍ଦର ପରମାର୍ଥିକ ଉପଲବ୍ଧିର ଆନନ୍ଦମୟ ପରିଣତି ଲାଭ କରେ। ତେଣୁ ଏଇଭଳି ଭାବରେ ଶରତ ଋତୁ ଯେଉଁଭଳି ଭାବରେ ଜଳର ମଇଳାକୁ ଦୂର କରିଦିଏ, ଭୂମିର ପଙ୍କକୁ ଦୂର କରିଦିଏ, ଗୃହରେ ଯେଉଁ ଭୂତ ସାବଲ୍ୟ ଥିଲା ବା ସଂକୀର୍ଣ୍ଣତା ଥିଲା ସେଇଟା ଦୂର କରିଦିଏ, ସେଇଭଳି ଭାବରେ ଜଣେ କୃଷ୍ଣ ଭକ୍ତି ଆଚରଣ କଲେ ଏଇ ଚାରି ଆଶ୍ରମର ସବୁ ଦୁଃଖ ଦୂର ହେଇଯାଏ, ସମସ୍ତେ ଆନନ୍ଦିତ ହୁଅନ୍ତି। ଏଇଭଳି ଭାବରେ ଏ ଶ୍ଳୋକରେ ଏଠି ଏଇଟା ହେଉଛି ଉପାଦେୟ ଶିକ୍ଷା, ଏଇଟା ଆମେ ସବୁ ଶିକ୍ଷା ଗ୍ରହଣ କରିବା କଥା। ତେଣୁ ବର୍ତ୍ତମାନ ଆମର ସମୟ ହେଇଗଲା, କାହାର କିଛି ପ୍ରଶ୍ନ ଅଛି? କାଲି କହିବା ପୁଣି ଏଇଠୁ, ଠିକ୍ ଅଛି। ତାହେଲେ ବର୍ତ୍ତମାନ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗର୍ଭାନନ୍ଦ କି ଦାଇ ଗୌତମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।